ତେଣୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ ହରି ସ୍ମୃତି ସର୍ବ ବିପଦ ମୋକ୍ଷଣ, ଯେଉଁଠି ଭଗବାନ ଅଛନ୍ତି ସେଠି ମାୟା କାର୍ଯ୍ୟ କରିପାରିବ ନାହିଁ। ଆମର କହିଛି କହିଯାଇ ଚୈତନ୍ୟ ଚରିତାମୃତରେ, କୃଷ୍ଣ ସୂର୍ଯ୍ୟ ସମ ମାୟା ହୁଏ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଭଗବାନ ଅଛନ୍ତି ଆଲୋକ ସୂର୍ଯ୍ୟ ସମ ଏବଂ ମାୟା ହେଉଛନ୍ତି ଅନ୍ଧକାର। ଯେଉଁଠି ଆଲୋକ ଆସିବ, ଯେତେବେଳେ ଦିନ ହେଇଯିବ, ସୂର୍ଯ୍ୟ ଉଦୟ ହେଇଯିବେ, ସେଠି ଅନ୍ଧକାର ରହିପାରିବ ନାହିଁ। ତେଣୁ ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଯେଉଁଠି ଭଗବାନ ଅଛନ୍ତି ସେଠି ମାୟା କାର୍ଯ୍ୟ କରିପାରିବ ନାହିଁ। ସେଥିପାଇଁ ଯେତେବେଳେ ବ୍ୟାସଦେବ ଏ ଭାଗବତମ ରଚନା କଲେ, ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଭାଗବତମରେ, ଭଗବାନଙ୍କୁ ଯେତେବେଳେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଂଚ ତତ୍ପାଶ୍ରୟଂ। ଭକ୍ତି ଯୋଗରେ ଯେତେବେଳେ ତାଙ୍କର ଗୁରୁ ନାରଦ ମୁନି କହିଲେ ତାଙ୍କୁ, ଯେ ଭାଗବତ ସେ ଯେଉଁ ଅନେକ ଶାସ୍ତ୍ର ରଚନା କରିଥିଲେ, ଧର୍ମ ଅର୍ଥ କାମ ଇତ୍ୟାଦି ଯେଉଁଥିରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନଙ୍କର ନାମ ରୂପଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ କେଉଁଠି ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏ କଥା କହିଲା ପରେ ନାରଦ ମୁନି ଯେତେବେଳେ ଚାଲିଗଲେ, ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ, ବ୍ୟାସଦେବ ଧ୍ୟାନ କଲେ ଭକ୍ତି ଯୋଗରେ, ତେଣୁ ତାଙ୍କର ହୃଦୟରେ ଯାହା ମଇଳା ଥିଲା ସବୁ ଦୂର ହେଇଗଲା। ତେଣୁ ସେ ଭଗବାନଙ୍କୁ ଦର୍ଶନ କଲେ, ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଂଚ ତତ୍ପାଶ୍ରୟଂ। ଭଗବାନଙ୍କୁ ଦର୍ଶନ କଲେ କିଭଳି ନା ମାୟାଂଚ ତତ୍ପାଶ୍ରୟଂ, ତାଙ୍କର ପଛପଟେ ମାୟାଦେବୀଙ୍କୁ ଦର୍ଶନ କଲେ। ମାୟାଦେବୀ କେବେ ହେଲେ ଭଗବାନଙ୍କ ସାମ୍ନାରେ ରହିପାରିବେ ନାହିଁ। ଯେଉଁ ଆମେ କହିଲେ କୃଷ୍ଣ ସୂର୍ଯ୍ୟ ସମ ମାୟା ହୁଏ ଅନ୍ଧକାର, ଆଲୋକ ସାମ୍ନାରେ କେମିତି ଅନ୍ଧକାର ରହିପାରିବେ। ତେଣୁ ଭଗବାନ ପଛପଟେ ଦେଖିଲେ, ମାୟାଙ୍କୁ ଦେଖିଲେ। ସେ ମାୟା କିଭଳି ନା ଜୟା ସମ୍ମୋହିତ ଜୀବ ଆତ୍ମାରଂ ତ୍ରିଗୁଣାତ୍ମକମ୍। ସେ ମାୟା ଆମ ସମସ୍ତକୁ ଜୀବମାନଙ୍କୁ ମୋହିତ କରି ରଖିଛି, ଯଦିଓ ଆମେ ମାୟା ହେଉଛି ତାର ତ୍ରିଗୁଣ ଦ୍ୱାରା ମୋହିତ କରି ରଖିଛି, କିନ୍ତୁ ଯଦିଓ ଆମେ ତ୍ରିଗୁଣର ଉର୍ଦ୍ଧ୍ୱରେ ଆମେ ହେଉଛେ ଆତ୍ମା, କିନ୍ତୁ ତଥାପି ଆମେ ସେ ତାର ଅଧୀନରେ ରହିଯାଇଛେ ତ୍ରିଗୁଣାତ୍ମକ। ତେଣୁ ଜୟା ସମେତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତ୍ୟନାର୍ଥମ, ଯଦିଓ ସେ ଶ୍ରେଷ୍ଠ ଉନ୍ନତର ଶକ୍ତି ଭଗବାନଙ୍କର, ମାୟା ହେଉଛି ଭଗବାନଙ୍କ ନିଚତର ଶକ୍ତି, ଭଗବାନଙ୍କ ପରାଶକ୍ତି ହେଉଛନ୍ତି ଜୀବ, ମାୟା ହେଉଛି ଭଗବାନଙ୍କର ଅପରାଶକ୍ତି, କିନ୍ତୁ ସେ ନିଜକୁ ଭାବୁଛି ସେଇ ଗୁଣର ଅଧୀନରେ ବୋଲି ଭାବୁଛି, ଇଏ ହେଉଛି ଅନର୍ଥ। ପରୋପି ମନୁତ୍ୟନାର୍ଥମ ତତ୍କୃତମ ଚାହି ପଦ୍ଧତି, ସେ ଅନର୍ଥ ଭିତରେ ରହିଯାଉଛି, ସେ ଗୁଣ ଭିତରେ ରହିଯାଉଛି, ଇଏ ହେଉଛି ଆମର ଭବ ରୋଗ। ଯେମିତି ଆପଣଙ୍କର ରୋଗ ହେଲେ ଆପଣ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ସେ ଡାକ୍ତର ପଚାରୁଛନ୍ତି ବିଭିନ୍ନ ଲକ୍ଷଣ କ'ଣ ହେଇଛି, କିଭଳି ରୋଗଟା କିଭଳି ଭାବରେ କାର୍ଯ୍ୟ କରୁଛି, ରୋଗ ଦ୍ୱାରା କ'ଣ ହେଉଛି ଅସୁବିଧା, ତୁମର ଲକ୍ଷଣ ଜାଣିଲା ପରେ ସେ ପ୍ରେସ୍କ୍ରିପ୍ସନ୍ ଦେଉଛନ୍ତି। ତେଣୁ ସେହିଭଳି ଭାବରେ ଇଏ ହେଉଛନ୍ତି ସାଧୁ ବୈଦ୍ୟ। ଆମେ ବର୍ତ୍ତମାନ ଭବରୋଗ ଭୋଗ କରୁଛେ, ଏପର୍ଯ୍ୟନ୍ତ ଡାକ୍ତର ବିଜ୍ଞାନରେ ଏଭଳି ଔଷଧ ବାହାରିନି ଯିଏକି ଭବରୋଗକୁ ଦୂର କରିଦେବ। ଏବେ ମଧ୍ୟ ଏତେ ରୋଗ ଅଛି ଯେଉଁ ରୋଗର ଔଷଧ ନାହିଁ, କିନ୍ତୁ ତଥାପି ଏ ଯେଉଁ ଭବରୋଗ ରହିଛି, ଏ ଭବରୋଗ କଥା ଚିନ୍ତା କରୁନାହାନ୍ତି ସେମାନେ, ଯେଉଁ ଔଷଧ କଥା କ'ଣ ବାହାରିବ, ସେମାନେ ଜାଣୁଛନ୍ତି ଏ ଜନ୍ମ ମୃତ୍ୟୁ ଜରାବ୍ୟାଧି ମାନେ ଏଠି ହବ, ସମସ୍ତେ ଭୋଗ କରିବେ। କିନ୍ତୁ ଜଣେ ଏ ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ଭୋଗ ଉର୍ଦ୍ଧକୁ ଯାଇପାରିବ, ଏ ଭବରୋଗକୁ ଦୂର କରିପାରିବ, ଏ କଥା ସେମାନେ ଆଇଡ଼ିଆ ନାହିଁ ବା ଧାରଣା ନାହିଁ। କିନ୍ତୁ ଯେଉଁମାନେ ସାଧୁ ବୈଦ୍ୟ ସେମାନେ ଜାଣିଛନ୍ତି ଯେ ଜୀବ କ'ଣ ପାଇଁ ଦୁଃଖ ପାଉଛି, ଏ ଜନ୍ମ ମୃତ୍ୟୁ ଜରାବ୍ୟାଧି ଦୁଃଖ ଭୋଗ କରୁଛି, ସେ ତାର ଭବରୋଗ। ତେଣୁ ବ୍ୟାସଦେବ ଦେଖୁଛନ୍ତି ଯେ ଏ ଯେଉଁ ଅନର୍ଥ ଆସିଯାଇଛି ଯେଉଁଥିପାଇଁ ସେ ଭବରୋଗ ଭୋଗ କରୁଛି, ଏ ଭବରୋଗ କେମିତି ଦୂର ହବ, ସେଥିପାଇଁ ସେ ଔଷଧ ଲେଖିଛନ୍ତି। ସେ ଔଷଧ ଆମର ଇସ୍କନରେ ଭୁବନେଶ୍ୱରରେ ମିଳୁଛି, ଏବଂ ଆମର ଯେଉଁ କନଭେନ୍ସନ ଡିପାର୍ଟମେଣ୍ଟର ହେଡ୍ ଅଛନ୍ତି ପ୍ରଭୁ ରହିଛନ୍ତି ଗୋକୁଳାନ ବାବୁ, ତାଙ୍କର ଅଛି, ଆପଣ ଯଦି ଚାହିଁବେ ନେଇପାରିବେ। ସେ ଔଷଧ ଆମକୁ ଫ୍ରିରେ ଦେଉଛେ, ପ୍ରଦାନ କରୁଛେ, କୌଣସି ପଇସା ନେଉନୁ ସେଥିପାଇଁ। ସେଥିପାଇଁ ଆମର ଆଜି ଏଇଠି ବ୍ୟବସ୍ଥା ହେଇଛି ସେ ଔଷଧ ବାଣ୍ଟିବା ପାଇଁ। ସେ ଔଷଧ କ'ଣ ନା, ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷ, ଯେ ଏ ରୋଗ କେମିତି ଦୂର ହବ, ଏ ଅନର୍ଥ କେମିତି ଦୂର ହବ ନା, ଯଦି ଆମେ ଭଗବାନଙ୍କୁ ଭକ୍ତି କରିବା ଅଧକ୍ଷ, ଯେ ଏକଥା ଲୋକମାନେ ଜାଣିନାହାନ୍ତି, ଲୋକସ୍ୟ ଅଜାଣତ ବିଦ୍ୱାନ, ଲୋକମାନେ ଜାଣିନାହାନ୍ତି। ତେଣୁ ସାଧୁ ବୈଦ୍ୟ ବ୍ୟାସଦେବ ସେ ବିଦ୍ୱାନ, ସେ ଜାଣନ୍ତି ସବୁକିଛି, ଜାଣନ୍ତି ଭଗବାନ ଦର୍ଶନ କଲେ ସବୁକିଛି ଜାଣିପାରିଲେ ସେ। ତେଣୁ ଚକ୍ରେ ସାତତ ସଂଗୀତା, ତେଣୁ ଏଇ ସାତତ ସଂଗୀତା ଯେଉଁ ଶ୍ରୀମଦ ଭାଗବତମ ଏଇଟାକୁ ସେ ରଚନା କଲେ, ଇଏ ହେଉଛି ଔଷଧ। ଯଶ୍ୟାମ ବୈ ଶ୍ରୀ ମାଣାୟାମ, ଇଏ ଏଭଳି ଔଷଧ ଆକୁ ଖାଇବା ଦରକାର ନାହିଁ, କେବଳ ଶୁଣିବେ, ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ପୂର୍ଣ୍ଣ ଭାବରେ ଶୁଣିନାହାନ୍ତି, ଆପଣ ତ ଛଅ ଦିନ ଧରି ଶୁଣିଲେଣି। ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ଶ୍ରୀୟ ମାଣାୟାମ, କ'ଣ ହବ ସେ ଔଷଧର ଫଳ ନା, କୃଷ୍ଣେ ପରମ ପୁରୁଷେ, ଯାହାକୁ ଦେଖିଥିଲେ ସେ ପ୍ରଥମେ ଦେଖିଥିଲେ କ'ଣ, ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଙ୍କ ପୂର୍ଣ୍ଣ, ପୂର୍ଣ୍ଣ ପୁରୁଷଙ୍କୁ ସେ ଦେଖିଥିଲେ, ସେ ପୂର୍ଣ୍ଣ ପୁରୁଷ କିଏ ନା, ସିଏ ହେଉଛନ୍ତି କୃଷ୍ଣ। ସେଇ ଯେଉଁ ଏଇ ଭାଗବତମ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିବେ, ସେମାନଙ୍କର କୃଷ୍ଣ ପରମ ପୁରୁଷେ ଭକ୍ତିର ଉତ୍ପାଦତି, ଏ ଭକ୍ତି ଆସି ପହଞ୍ଚିବ। ଇଏ ହେଉଛି ମେଡ଼ିସିନ, ଆମେ ଦେଉଛେ ମେଡ଼ିସିନ, କିନ୍ତୁ ଲୋକମାନଙ୍କର ଆଗ୍ରହ ନାହିଁ। ଯେତେବେଳେ ଆସିବ ମହାପ୍ରସାଦ ଆସିବ ସେତେବେଳେ ଆସି ପହଞ୍ଚିବେ, ବର୍ତ୍ତମାନ ଶୁଣିବାକୁ ଚାହୁଁନାହାନ୍ତି, ଏ ଔଷଧ ପାଇପାରିବେନି ସେମାନେ। ତେଣୁ ଲୋକସ୍ୟ ଅଜାଣତ ବିଦ୍ୱାନ ଚକ୍ରେ ସାଧୁ ଯଶ୍ୟାମ ବୈ ଶ୍ରୀ ମାଣାୟାମ, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, କୃଷ୍ଣ ପରମ ପୁରୁଷେ ଭକ୍ତିର ଉତ୍ପାଦତି, ଭକ୍ତି ଆସି ପହଞ୍ଚିଯିବ, ଭକ୍ତି ଉତ୍ପନ୍ନ ହବ। ଏ ଭକ୍ତିର ମୁଖ୍ୟ ଫଳ କଥା ଛାଡ଼ନ୍ତୁ, ତାର ଗୌଣ ଫଳ ପ୍ରଥମେ ଆମେ ଦେଖିବା, ଗୌଣ ଫଳ କ'ଣ ନା, ଶୋକ ମୋହ ଭୟ ପାହା। ଆମେ ସମସ୍ତେ ଶୋକ କରୁଛେ, ଅତୀତରେ ଆମେ ଯାହା ଥିଲା ସବୁ ଚାଲିଯିବା ପାଇଁ ବା ଅତୀତ ପାଇଁ ଆମେ ଶୋକ କରୁଛେ, ବର୍ତ୍ତମାନ ପାଇଁ ଆମର ମୋହ ରହିଛି ଏବଂ ଭବିଷ୍ୟତ ପାଇଁ ଭୟ ରହିଛି। ଯଦି ଏଇ ଭକ୍ତି ଉତ୍ପନ୍ନ ହବ ତାହେଲେ ଏ ଗୌଣ ଫଳ ହେଉଛି ଶୋକ ମୋହ ଭୟ ଚାଲିଯିବ, ଶୋକ ମୋହ ଭୟ ପାହା। ତେଣୁ ମାୟା କେବେ ହେଲେ ଭଗବାନଙ୍କ ସାମ୍ନାରେ ରହିପାରିବେ ନାହିଁ, ତେଣୁ ଯେତେବେଳେ ଭଗବାନ ଆସି ଉପସ୍ଥିତ ହେଇଛନ୍ତି ସେତେବେଳେ କେମିତି ମାୟା ରହିପାରିବେ, ଅସୁରଙ୍କର ସବୁ ମାୟା ଦୂର ହେଇଗଲା। ଯେତେବେଳେ ପ୍ରହ୍ଲାଦ ମହାରାଜ ଭଗବାନ ତାକୁ ସୁରକ୍ଷା ଦେଉଛନ୍ତି, କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶ୍ୟତି, ସେ ନିଜେ ଘୋଷଣା ନ କରି ଅର୍ଜୁନଙ୍କ ଦ୍ୱାରା ଘୋଷଣା କରାଉଛନ୍ତି, କାରଣ ଭକ୍ତଙ୍କର ଘୋଷଣାକୁ ଭକ୍ତଙ୍କର ପ୍ରତିଜ୍ଞାକୁ ଭଗବାନ ରକ୍ଷା କରନ୍ତି। ତେଣୁ ସେ କହୁଛନ୍ତି କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବଳ ବିନାଶ ନାହିଁ। ତେଣୁ ପ୍ରହ୍ଲାଦ ମହାରାଜ ଯିଏ କି ଜଣେ ଭଗବାନଙ୍କର ଭକ୍ତ, ଯେ ସେ ମାତୃଗର୍ଭରୁ ଭକ୍ତ, ମାତୃଗର୍ଭରେ ଥାଇକି ସେ ଭଗବାନଙ୍କ ଭକ୍ତି ଆଚରଣ କରିଛନ୍ତି, ଏଭଳି ଉନ୍ନତ ଭକ୍ତ। ତେଣୁ ଯେତେବେଳେ ହିରଣ୍ୟକଶିପୁ ସେ ସବୁ ପ୍ରକାର ଚେଷ୍ଟା କଲେ ମାରିବା ପାଇଁ ପ୍ରହ୍ଲାଦଙ୍କୁ, କୌଣସି ଉପାୟରେ ସେ ମାରିପାରିଲା ନାହିଁ, କାରଣ ଭଗବାନ ତାକୁ ରକ୍ଷା କରୁଛନ୍ତି। ସେହି ସମୟରେ ହିରଣ୍ୟକଶିପୁର ଭଉଣୀ ନା ହୋଲିକା, ଯିଏ ସେ କ'ଣ ହେଲେ ହୋଲିକା, ସେ ବର ପାଇଥିଲେ ବ୍ରହ୍ମାଙ୍କ ଠାରୁ, ସେ ଅଗ୍ନିରେ ପଡ଼ିବା ନାହିଁ। ଆମେ ପ୍ରକୃତିରେ ଅଗ୍ନିରେ ପଡ଼ିବା ନାହିଁ, ଭଗବତ ଗୀତାରେ ପ୍ରଥମେ ସେ କଥା ଭଗବାନ କହିଛନ୍ତି, ନୈନାଙ୍ଗ ଦହତି ପାବକ ନ ଚୈନାଙ୍ଗ କ୍ଳେଦନ୍ତି ଆପୋ ନ ଶୋଷତି ମାରୁତ ଅଛେଦ୍ୟୋୟମ୍ ମଦାୟୋହମ୍ ଅକ୍ଳେଦ୍ୟୋ ଅଶସ୍ୟ ଚ ନିତ୍ୟ ସର୍ବତ ସ୍ଥାନ ରଚୋୟମ୍ ସନାତନ। ଏ ଆତ୍ମାର ଗୁଣ। ତେଣୁ ହୋଲିକା ଯାହା ହଉ ବହୁତ ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ସେଇ ବର ପ୍ରାପ୍ତ ହେଇଥିଲେ, ସେ ମୃତ୍ୟୁବରଣ ମାନେ ଜଳିଯିବ ନାହିଁ, କିନ୍ତୁ ତଥାପି ବ୍ରହ୍ମା କହିଥିଲେ ଯଦି ବରର ତୁମେ ଅସତ ବ୍ୟବହାର କରିବ ତାହେଲେ ତୁମେ ଜଳିଯିବ। ସେ କଥା ସେ ଭୁଲି ଯାଇଛନ୍ତି, ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି ବ୍ରହ୍ମା ମୋତେ ଦେଇଥିଲେ ବର, ତାହେଲେ ପ୍ରହ୍ଲାଦ ମରୁନାହାନ୍ତି ତ ମୁଁ ତାଙ୍କୁ ମାରିଦେବି, ତୁମେ ନିଆଁର ବ୍ୟବସ୍ଥା କର। ଅଗ୍ନି ହୋଲିକା ଗଲା, ଏବେ କିଛି ଦିନ ତଳେ ଗଲା ଅଗ୍ନି ଉତ୍ସବ ଗଲା, ହୋଲିକାଙ୍କର ଦାହ ହେଇଗଲା, ତେଣୁ ଅଗ୍ନି ଉତ୍ସବ ସ୍ଥାପନ ତିଆରି କରାଗଲା, ଅଗ୍ନି ଉତ୍ସବ କରାଗଲା, ଏବଂ ହୋଲିକା କ'ଣ କଲା ନା ପ୍ରହ୍ଲାଦଙ୍କୁ ଧରି କୋଳରେ ଧରିକି ବସିଲା, ଏବଂ ଯେତେବେଳେ ଅଗ୍ନି ଲାଗିଗଲା ସବୁ ଉତ୍ତୁତ ହେଇ ଜଳି ଜଳିଲା, ସେ ହୋଲିକା ମୃତ୍ୟୁବରଣ କଲା, ହୋଲିକା ଜଳିଗଲା, କିନ୍ତୁ ପ୍ରହ୍ଲାଦଙ୍କର କିଛି ହେଲା ନାହିଁ। ତେଣୁ ସେହିଭଳି ଭାବରେ ଯେତେ ପ୍ରକାର ମାୟା ରହିଛି ଭଗବାନ ପାଖରେ ସେ ମାୟା କାର୍ଯ୍ୟ କରିବ ନାହିଁ। ତେଣୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ ସେସବୁ ଅସୁରମାନଙ୍କର ମାୟା ଯୁଦ୍ଧ ବନ୍ଦ ହେଇଗଲା। ତେଣୁ ଯେତେବେଳେ ଦେଖିଲେ ଅସୁରମାନେ ଯେ ତାଙ୍କର ମାୟା ଯୁଦ୍ଧ ବନ୍ଦ ହେଇଗଲା ଏ ହରି ପାଇଁ, ତେଣୁ ସାଙ୍ଗେ ସାଙ୍ଗେ ତିନି ଜଣ ଆସିଗଲେ ଅସୁର, ଏ ହରିକୁ ମାରିଦେବା, ଆମେ ହରିକୁ ମାରିଦେଲେ ତାହେଲେ ଦେବତାମାନେ ମଧ୍ୟ ମରିଯିବେ। ତେଣୁ ମୁଖ୍ୟ ଅସୁର ତିନି ଜଣ ଆସିଲେ, କାଳନେମି ମାଳି ଏବଂ ସୁମାଳି ମାଲ୍ୟବାନ, ଏ ଚାରି ଜଣ ଆସି ପହଞ୍ଚିଗଲେ, ଏମାନେ ଆସିଲେ ହରିଙ୍କୁ ମାରିବା ପାଇଁ। ତେଣୁ ସବୁବେଳେ ଦୈତ୍ୟମାନଙ୍କର ସବୁବେଳେ ଉଦ୍ୟମ ହେଉଛି କେମିତି ଆମେ ଭଗବାନଙ୍କୁ ମାରିଦେବା, ଭଗବାନ ନାହାନ୍ତି ବୋଲି ସେ ପ୍ରତିପାଦନ କରିବେ। ନାମାନ ଦୁଷ୍କୃତି ମୂଢ଼ା ପ୍ରପଦ୍ୟନ୍ତେ ନାଧମ ମାୟା ଅପରୁତ ଜ୍ଞାନ ଆସୁରଂ ଭାବମାଶ୍ରିତା। ଭଗବାନ କହୁଛନ୍ତି ହେ ଅର୍ଜୁନ, ଏ ଯେଉଁ ମାୟା ରହିଛି ଭୌତିକ ଜଗତରେ ଯେଉଁ ମାୟା ରହିଛି ତ୍ରିଗୁଣମୟୀ ମାୟା, ଇଏ ହେଉଛି ମୋର ଗୁଣ, ଦୈବୀ ହିସା ଗୁଣମୟୀ ମୋର, ଏଇ ଯେଉଁ ନିଚ ପ୍ରକୃତି ଏଇଟା ମୋର ନିମ୍ନତର ଶକ୍ତି, ଏସବୁ ଉଚ୍ଚତର ଶକ୍ତି କଥା କ'ଣ କହିବି, ଏ ନିମ୍ନତର ଶକ୍ତି ହେଉଛି ତ୍ରିଗୁଣମୟୀ ମାୟା, କିନ୍ତୁ ଆକୁ ଜଣେ ପାର ହୋଇପାରିବ ନାହିଁ। ଦୈବୀ ହିସା ଗୁଣମୟୀ ମମ ମାୟା ଦୂରତା, କିନ୍ତୁ ଉପାୟ ଅର୍ଜୁନ କହୁଛନ୍ତି କିଛି କୌଣସି ଉପାୟରେ ହେଇପାରିବନି, ନା ହଁ ହେଇପାରିବ, ମାମେ ବୋଧେ ପ୍ରପଦ୍ୟନ୍ତେ, ଆଉ କାହାର ପ୍ରପଦ ଆଉ କାହାର ଶରଣ ଗଲେ ତମେ ଏଇଟାକୁ ପାର ହେଇପାରିବ ନାହିଁ, କେବଳ ମୋର ଶରଣ ଯଦି ଯିବ ମାମେ ବୋଧେ ପ୍ରପଦ୍ୟନ୍ତେ ମାୟା ମେତାଙ୍କ ତରନ୍ତି, ତାହେଲେ ତମେ ମାୟାକୁ ତରିପାରିବ, ନହେଲେ ତରିପାରିବ ନାହିଁ। ନା ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣ ଯାଉନାହାନ୍ତି, ନା ନମାମ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପୃତ ଜ୍ଞାନ ମାସୁରଂ ଭାବମାଶ୍ରିତା, ସେମାନେ ଯାଉନାହାନ୍ତି କାହିଁକି, ନା ଦୁଷ୍କୃତି ନ ତାଙ୍କର କୌଣସି ସ୍ୱୀକୃତି ନାହିଁ, ଏଭଳି ସାଧୁସଙ୍ଗ କରିନାହାନ୍ତି, ଅସତସଙ୍ଗରେ ରହିଛନ୍ତି, ସ୍ୱୀକୃତି କରିନାହାନ୍ତି, ତେଣୁ ସ୍ୱୀକୃତି ଆମେ ପ୍ରଦାନ କରୁଛୁ, ସତସଙ୍ଗ ପ୍ରଦାନ କରି ସ୍ୱୀକୃତି ଦେଉଛୁ, କିନ୍ତୁ ଲୋକମାନେ ଗ୍ରହଣ କରୁନାହାନ୍ତି, ସେମାନେ ଦୁଷ୍କୃତି ରହୁଛନ୍ତି, ସେଇଭଳି ଭାବେ ରହିବା ପାଇଁ ଚାହୁଁଛନ୍ତି। ସେମାନେ କିଏ କିଏ ନା ଚାରି ପ୍ରକାର ଦୁଷ୍କୃତିର ଲୋକ ଅଛନ୍ତି, ଯେଉଁମାନେ ମୂଢ଼ା ଯେଉଁମାନେ ମୂର୍ଖ, ସେମାନଙ୍କର ଜ୍ଞାନ ଆଉ କେଉଁଠି ଆସିବ, ସେମାନେ ସହଜରେ ମୂର୍ଖ, ଏବଂ ଯେଉଁମାନେ ନରାଧମ ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି, ଦେଖିବା ପାଇଁ ଆମର ଏକାଭଳି ରହୁଛନ୍ତି କିନ୍ତୁ ଚାରି ଲକ୍ଷ ତାଙ୍କର ଚେତନାର ତାରତମ୍ୟରେ ଚାରି ଲକ୍ଷ ପ୍ରକାର ଜୀବ ଅଛନ୍ତି, ମନୁଷ୍ୟମାନେ ଅଛନ୍ତି, ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ତେଣୁ ତାଙ୍କ ଭିତରୁ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ତେଣୁ ଅର୍ଜୁନ କହିଲେ ଆମେ ଦେଖିଛୁ ବହୁତ ଜ୍ଞାନୀ ବ୍ୟକ୍ତିମାନେ ଅଛନ୍ତି ଯିଏ ଆପଣଙ୍କୁ ମାନୁନାହାନ୍ତି, ଆପଣଙ୍କ ଶରଣରେ ଯାଉନାହାନ୍ତି। ଆପଣ ତ କହୁଛନ୍ତି ମୂର୍ଖମାନେ ଯାଉନାହାନ୍ତି, ତାହେଲେ ଜ୍ଞାନୀମାନେ କାହିଁକି ଯାଉନାହାନ୍ତି? ନା ମାୟା ଅପହୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ମାୟା ଦ୍ୱାରା ସେ ଜ୍ଞାନଟି ହରଣ ହେଇଯାଇଛି, ତେଣୁ ସେ ଆପଣ ମୋ ଶରଣରେ ଆସୁନାହାନ୍ତି। ଆଉ ନା ଅସୁରଂ ଭାବ ମା ସୀତା, ଏଇ ଅସୁର ଏଇ ଦୈତ୍ୟମାନେ ଏମାନେ ମୋ ଶରଣରେ ଯିବେ ନାହିଁ। ତେଣୁ ସେମାନେ ସବୁବେଳେ କହିବେ ଆମେ କେମିତି ଭଗବାନଙ୍କୁ ହତ୍ୟା କରିବା? ହିରଣ୍ୟକଶିପୁ ସେ କହୁଥିଲା, ଡିକ୍ଲାର କରିଦେଲା, ନା କେହି ଭଗବାନ ନାହାନ୍ତି, ମୁଁ ହିଁ ଭଗବାନ। ତେଣୁ ସେହିଭଳି ଭାବରେ ଏଠାରେ ମଧ୍ୟ ଚାରିଜଣ ଆସିଗଲେ ଦୈତ୍ୟ ଅସୁର ସ୍ୱଭାବ ସମ୍ପନ୍ନ। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଆପଣମାନେ ପଢ଼ିବେ, ଆପଣମାନେ ସମସ୍ତେ ଯେଉଁମାନେ ଏଇ ଇସ୍କନ ଧାରାକୁ ଆସିନାହାନ୍ତି, ଅନ୍ତତଃ ପକ୍ଷେ ଗୋଟିଏ ଭଗବତ ଗୀତା ଗ୍ରହଣ କରନ୍ତୁ ଇସ୍କନର। ଆଜି ସେହି ଭଗବତ ଗୀତା ପଢ଼ି ସାରା ପୃଥିବୀରେ ଭଗବାନଙ୍କ ଭକ୍ତ ହେଇଛନ୍ତି, କେତେ ଭକ୍ତ ବାହାରୁଛନ୍ତି, ସମସ୍ତେ ମହାମନ୍ତ୍ର କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ। ତେଣୁ ଆପଣମାନଙ୍କୁ ଆମର ଅନୁରୋଧ, ଆପଣମାନେ ଏ ଭଗବାନଙ୍କ ନାମ ଜପ କରନ୍ତୁ, ଅନ୍ତତଃ ପକ୍ଷେ ଏ ଭଗବତ ଗୀତା ପାଠ କରନ୍ତୁ, ତାହେଲେ ସବୁ ଜ୍ଞାନ ଆପଣଙ୍କ ପାଖକୁ ଆସିବ। ତେଣୁ ଏଠି କୁହାଯାଉଛି ଯେ ଅସୁର ସ୍ୱଭାବ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଅସୁର ଭାବଙ୍କ ବିଷୟରେ ବର୍ଣ୍ଣନା କଲେ, କାହିଁକି ନା ପଞ୍ଚଦଶ ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ହିସାବରେ କହିଛନ୍ତି, ଉର୍ଦ୍ଧ ମୂଳ ମଦ ଶାଖ ମସ୍ୱତ୍ୱ ପ୍ରାହୁ ରବ୍ୟାମ ଛନ୍ଦାସି ଯଶ ପରିଣାମୀ ଯସ୍ତମ ବେଦ ସବେଦବି। ଏ ଭୌତିକ ଜଗତ ହେଉଛି ଓରଟା ବୃକ୍ଷ, ଇଏ ହେଉଛି ଅସତ, ଇଏ ସତ୍ ନୁହଁ। ତେଣୁ ଯଦି ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କଲେ, ତାହେଲେ ବୃକ୍ଷର ଫଳ କ'ଣ? ବେଲ ବୃକ୍ଷର ଫଳ ବେଲ ଉପରେ ଅଛନ୍ତି, ତେଣୁ ଏ ଓରଟା ବୃକ୍ଷ ଯେଉଁ ରହିଛି ତାର ଫଳ କ'ଣ? ତେଣୁ ଭଗବାନ ଷୋଡ଼ଶ ଅଧ୍ୟାୟରେ ସେ ଫଳ ବିଷୟରେ କହୁଛନ୍ତି, ସେ ଫଳ ହେଉଛି ଏଇ ଦୈବ ଅସୁର ସମ୍ପଦ। ଷୋଡ଼ଶ ଅଧ୍ୟାୟ ହେଉଛି ଦୈବ ଅସୁର ବିଭାଗ ଯୋଗ। ଦୁଇ ପ୍ରକାର ଫଳ ଅଛି ଏ ଭୌତିକ ଜଗତ ରୂପକ ବୃକ୍ଷରେ, ଦୁଇ ପ୍ରକାର ଫଳ ଅଛି, ଗୋଟେ ହେଉଛି ମୋଚକ ଫଳ, ଗୋଟେ ହେଉଛି ବନ୍ଧକ ଫଳ। ଗୋଟେ ଆମକୁ ମୁକ୍ତି ପ୍ରଦାନ କରିବ, ଆଉ ଗୋଟେ ଆମକୁ ବନ୍ଧନ କରିବ। ସେ ମୋଚକ ଫଳ ହେଉଛି ଦୈବୀ ଗୁଣ, ଯାହାକି ଦେବତାମାନଙ୍କ ପାଖରେ ରହିଛି, କିନ୍ତୁ ବନ୍ଧନ ଫଳ ହେଉଛି, ବନ୍ଧକ ଫଳ ହେଉଛି ଏଇ ଅସୁର ଗୁଣ ସବୁ। କାମ ତ୍ରିବିଧାଂ ନରକ ସେଦଂ ଦ୍ୱାରଂ ନାଶନ ମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରଂ ତ୍ୟଜେତ୍। ଅନେକ ପ୍ରକାର ଦୁର୍ଗୁଣ ସବୁ ରହିଛି, ତାଙ୍କୁ ସେମାନେ ଭାବୁଛନ୍ତି ଇଏ ଆମର ସୁଗୁଣ। ଦମ୍ଭ ଦର୍ପ ଅଭିମାନଶ୍ଚ କ୍ରୋଧ ପାରୁଷ୍ୟମେବ ଚ ଅଜ୍ଞାନଂ ଚାବିଜାତସ୍ୟ ପାର୍ଥ ସମ୍ପଦ ମାସୁରୀ। ସେମାନେ ଏଇଟାକୁ ଭାବୁଛନ୍ତି ଇଏ ଆମର ଭଲ ଗୁଣ। ତେଣୁ ସେଇଥିରେ କୁହାଯାଉଛି ଏଇ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଅସତ୍ୟଙ୍ଗ ପ୍ରତିଷ୍ଠଂ ଦେଇ ଜଗତ ଆହୁର ନିଶ୍ରମ ଅପରସ୍ପର ସମ୍ଭୁତମ କିମନ୍ୟତ କାମ ଐତୁକମ। ଏଥିରେ କୌଣସି ଈଶ୍ୱର ନାହାନ୍ତି, ଯଦି ବା କିଏ ଈଶ୍ୱର ଅଛନ୍ତି ତାହେଲେ ମୁଁ ହେଉଛି ସେ ଈଶ୍ୱର। ଈଶ୍ୱର ଅମ୍ ଆମ ଭୋଗୀ ସିଦ୍ଧହମ୍ ବଳବାନ ସୁଖୀ, ମୁଁ ହେଉଛି ଈଶ୍ୱର। ତେଣୁ ଆଜିକାଲି ବହୁତ ତଥାକଥିତ ଈଶ୍ୱର ନିଜକୁ ଭଗବାନ ବୋଲି ଦାବି କରୁଥିଲେ, ବର୍ତ୍ତମାନ ଜେଲରେ ପଶିଛନ୍ତି। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ସେହିଭଳି ଭାବରେ ତିନି ଚାରିଜଣ ଅସୁର ଆସି ପହଞ୍ଚିଗଲେ ହରିଙ୍କୁ ମାରିବା ପାଇଁ, ଭଗବାନଙ୍କୁ ମାରିବା ପାଇଁ। ଆମେ ତ ଭଗବାନ, ଆମର ଏତେ ଶକ୍ତି ରହିଛି, ଇଏ କି ହରି, ଇଏ କି ଭଗବାନ? ତେଣୁ ଆସିଗଲେ କାଳନେମୀ ମାଳୀ ସୁମାଳୀ ମାଲ୍ୟବାନ, ଏମାନେ ଆସି ଭଗବାନଙ୍କ ସହ ଯୁଦ୍ଧ କରିବା ପାଇଁ ବସିଗଲେ। ପଶେ ନବି ନ ପଶନ୍ତି ଭଗବାନଙ୍କର ଏଇ ଯେଉଁ ଦେଖୁଛନ୍ତି, ସେମାନେ ଥିଲେ ପ୍ରଭୁପାଦ ମହାରାଜ। ମୁଁ କହିଥିଲି ସେଦିନ ପ୍ରଭୁପାଦ ମହାରାଜ କହୁଛନ୍ତି ଯେତେବେଳେ ଭଗବାନ ଦେଖିଲେ ଅସୁରମାନେ ଏବଂ ଦେବତାମାନେ ସେ ଯେଉଁ ମହେନ୍ଦ୍ର ପର୍ବତକୁ ଆଣିକି ଆସୁଥିଲେ, ସେଇ ସମୟରେ ତାର ମନ୍ଦାର ପର୍ବତକୁ ଜାଣିକି ଆଣିକି ଆସୁଥିଲେ, ସେତେବେଳେ ମନ୍ଦାର ପର୍ବତ ତଳେ ପଡ଼ିଯାଇଛି ଏବଂ ସମସ୍ତେ ଅଧିକାଂଶ ଅସୁର ଦେବତାମାନେ ମୃତ୍ୟୁବରଣ କରିଛନ୍ତି। ତେଣୁ ସମସ୍ତଙ୍କ ସାମ୍ନାରେ ଭଗବାନ ଆସିଲେ ଗୋଟିଏ ହାତରେ, ଆମର ପ୍ରଭୁପାଦ ମହାରାଜ ଚିତ୍ର ଦେଖିଛନ୍ତି, ଡାଣ ହାତରେ ନେଇ ତୋଳି ଦେଇଛନ୍ତି, ସେଟାକୁ ଟେକି ଦେଇଛନ୍ତି, ନେଇକି ଗରୁଡ ପୃଷ୍ଠରେ ରଖିଦେଇଛନ୍ତି। ଏବେ ଯେତେ ଦାନବ ଥିଲେ, ଯେତେ ଦେବତାମାନେ ଥିଲେ, ଭଗବାନଙ୍କ ସହିତ ସମସ୍ତେ ବସିଲେ ଏବଂ ଯାଇ ପହଞ୍ଚିଗଲେ କ୍ଷୀର ସମୁଦ୍ର ତଟରେ ପହଞ୍ଚିଗଲେ। କିନ୍ତୁ ଅସୁରମାନେ ଯଦିଓ ସେଇଠି ଅଛନ୍ତି, କିନ୍ତୁ ଯେତେବେଳେ ଏ କଥା କୁହାଯିବ ତମର ଏମିତି ହେଇଥିଲା ନା, ସେଇଟା କଳ୍ପନା, ଦିସ୍ ଇଜ୍ ମାଇଥୋଲୋଜି। ଆମର ଯେଉଁ ପ୍ରକୃତ ଇତିହାସକୁ ଆମେ କହୁଛେ ମାଇଥୋଲୋଜି ବା କଳ୍ପନା, ଆଉ ଯେଉଁଟା କଳ୍ପନା ରୂପକ ଇତିହାସ ତାକୁ ଭାବୁଛେ ଇଏ ହେଉଛି ପ୍ରକୃତ ସତ୍ୟ। ଇଏ ମାୟା ଦ୍ୱାରା ମୋହିତ ହେଇକି ଲୋକମାନେ ଏଭଳି ଭାବରେ ଭାବୁଛନ୍ତି। ତେଣୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଭଗବାନଙ୍କର ଦେଖିଥିଲେ, କାଳନାମୀ ମାଳି ସୁମାଳି ମାଲ୍ୟବାନ ଏମାନେ ସବୁ ସେହି ହିସାବରେ ଥିଲେ, କେତେ ତାଙ୍କର ରହିଛି ଶକ୍ତି ଜାଣିଥିଲେ। ମୃତ୍ୟୁବରଣ କରିଯାଇଥିଲେ ପୁଣି ଜୀବିତ ହେଇଛନ୍ତି, ତାଙ୍କ ଭିତରେ ଅଧିକାଂଶ ଦେଖୁଛନ୍ତି, ତାଙ୍କ ସାମ୍ନାରେ ଦେଖୁଛନ୍ତି, କିନ୍ତୁ ତଥାପି ବର୍ତ୍ତମାନ ଚିନ୍ତା କରୁଛନ୍ତି ଭଗବାନ ମାରିବେ କାହିଁକି ନା। କ୍ରୋଧା ଭବତି ସମୋହ, ସମୋହ ସ୍ମୃତି ବିଭ୍ରମ, ସ୍ମୃତିଭଂସାତ୍ ବୁଦ୍ଧି ନାଶ, ବୁଦ୍ଧି ନାଶ ବୁଦ୍ଧି ନଷ୍ଟ ହେଇଯାଇଛି, କ୍ରୋଧରୁ ବୁଦ୍ଧି ନଷ୍ଟ ହେଇଯାଇଛି। ତେଣୁ ସବୁବେଳେ ବିପରୀତ ଭାବରେ ଚିନ୍ତା କରିବେ ସେମାନେ, ସର୍ବଥା ବିପରୀତାଂଶ ବୁଦ୍ଧି ସା ପାର୍ଥ ତାମସୀ, ସବୁବେଳେ ବିପରୀତ ଭାବରେ ନହେଲେ ଅଯଥା ଭାବରେ ତାଙ୍କର ବୁଦ୍ଧି ରହିଛି। ଯେମିତି ଚାରି ଜଣ ଚାଲି ଆସିଲେ ଭଗବାନ ହତ୍ୟା କରିବା ପାଇଁ, ଭଗବାନ କ'ଣ ହତ୍ୟା କରିବ, ଭଗବାନ ଚକ୍ରକୁ ସ୍ମରଣ କଲେ ଏବଂ ଚକ୍ରରେ ସବୁ କଟିକି ଚାଲିଗଲେ। ଦେଖିକି ମଧ୍ୟ ଅନ୍ୟ ସେମାନେ ଭଗବାନଙ୍କୁ ଶରଣ ଯାଉନାହାନ୍ତି, ଇଏ ଭଗବାନଙ୍କର ମାୟା ଦ୍ୱାରା ମୋହିତ ହେଇକି ସେମାନେ ରହିଛନ୍ତି। ଯାହା ହଉ, ତେଣୁ ବର୍ତ୍ତମାନ ଅସୁରମାନେ ବର୍ତ୍ତମାନ ଦେଖିଲେ ଦେବତାମାନେ ପୁଣି ବଳଶାଳୀ ହେଇଗଲେ। ଏ ଯୁଦ୍ଧ ଚାଲିଛି, ଗୋଟିଏ ଅଧ୍ୟାୟ ସରିଲେ ଆଉ ଗୋଟିଏ ଅଧ୍ୟାୟ ଅଛି, 11 ଅଧ୍ୟାୟ ରହିଛି, ଏବଂ ଆ ପରେ ଆମେ ଶୁଣେଇବୁ ଆପଣମାନଙ୍କୁ ଏଇ ଡ୍ରାମାଟିକାଲ ପ୍ରେଜେଣ୍ଟେସନ, ପ୍ରଭୁପାଦ ମହାରାଜଙ୍କର ଯେଉଁ ଭାଗବତ ରହିଛି ଡ୍ରାମାଟିକାଲ ପ୍ରେଜେଣ୍ଟେସନ ଆମେ ଶୁଣେଇବୁ ଆପଣମାନଙ୍କୁ। ତେଣୁ ବର୍ତ୍ତମାନ ଦେବତାମାନେ ପୁଣି ବଳଶାଳୀ ହେଇଗଲେ, ଯେଉଁ ଆଶା ନିରାଶ ହେଇଯାଇଥିଲେ ଯେ ଆଉ ଆମେ ଜିତିପାରିବା ନାହିଁ, ଆମେ ଏଇଠି ମୃତ୍ୟୁବରଣ କରିବା, ଯଦିଓ ଅମୃତ ପାନ କରିଛେ କିନ୍ତୁ ହଉ ଭଗବାନ ଭିତରେ ସ୍ମରଣ କଲେ, ଭଗବାନ ଆସି ପହଞ୍ଚିଗଲେ, ଅସୁରମାନଙ୍କ ମାୟା ଯୁଦ୍ଧ ବନ୍ଦ ହେଇଗଲା ଏବଂ ଅସୁରମାନେ ଆସ୍ତେ ଆସ୍ତେ ଦେବତାମାନେ ବର୍ତ୍ତମାନ ପୁଣି ବଳଶାଳୀ ହେଇ ଉଠିଲେ, ତାଙ୍କର ପୁଣି ବିଶ୍ୱାସ ଆସିଗଲା, ପୁଣି ଆଶା ଆସିଗଲା, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ ହେଉଛି ଛଅଟି ଆମର ଭକ୍ତିକୁ ସାହାଯ୍ୟ କରିବ, ଭକ୍ତିକୁ ଉନ୍ନତି ମାର୍ଗରେ ଅଗ୍ରସର କରିବ। ଉତ୍ସାହ ନିଶ୍ଚୟ ଧୈର୍ଯ୍ୟାତ ତତ୍ତତ୍ କର୍ମ ପ୍ରବର୍ତ୍ତନାତ୍ ସଙ୍ଗତାଘାତ ଶତବୃତ୍ତି ଷଡ୍ବିଧା ଭକ୍ତିର ପ୍ରସିଦ୍ଧତି, ଏ ତିନୋଟି ଜିନିଷ ହେଉଛି ମୁଖ୍ୟ। ଉତ୍ସାହ, ଉତ୍ସାହ ଦରକାର, ନିଶ୍ଚୟ ନିଶ୍ଚୟ କରିବେ, ନିଶ୍ଚିନ୍ତ ଭାବରେ ଆମେ ଏଇ ଧାରାରେ ଯେଉଁ ଅଛେ, ଏଇ ଭଗବତ ଧାରାରେ ଅଛେ, ତାହେଲେ ନିଶ୍ଚିନ୍ତ ଭାବେ ଭଗବାନ ପ୍ରାପ୍ତ ହେବା, ଏ ହେଉଛି ନିଶ୍ଚୟ। ଏବଂ ଯେତେ ଅସୁବିଧା ଆସିଲେ ମଧ୍ୟ ଧୈର୍ଯ୍ୟ ଧାରଣ କରିବା, ତାହେଲେ ଇଏ ଆମକୁ ଭକ୍ତିକୁ ଆଗକୁ ବଢ଼େଇ ନେବ ଆମକୁ। ତେଣୁ ବର୍ତ୍ତମାନ ଦେବତାମାନଙ୍କ ଉତ୍ସାହ ଆସିଯାଇଛି, ସେମାନେ ଭାବୁଛନ୍ତି ନିଶ୍ଚିନ୍ତ ଭାବେ ଅସୁରମାନଙ୍କୁ ହତ୍ୟା କରିବା, ଭଗବାନ ଆମ ସପକ୍ଷରେ ରହିଛନ୍ତି, ଭଗବାନ ଆମକୁ ସବୁ ପଦେ ପଦେ ସାହାଯ୍ୟ କରୁଛନ୍ତି, ତେଣୁ ତାଙ୍କର ବଳ ଆସିଯାଇଛି। ବଳ ଆସିଗଲା ପରେ ସେମାନେ ପୁଣି ଯୁଦ୍ଧ ଉତ୍ସାହ ଆସିଯାଇଛି, ପୁଣି ଯୁଦ୍ଧ ଆରମ୍ଭ ହେଇଯାଇଛି, ହୁଙ୍କାର କରୁଛନ୍ତି। ତେଣୁ ଇନ୍ଦ୍ର ଯିଏ ରହୁଛନ୍ତି ମନ୍ତ୍ରଧର୍ମ, ସେ କହୁଛନ୍ତି ଯେ ଆରୁକ୍ଷନ୍ତି ମାୟାଭି ଉଚ୍ଛିସୃକ୍ତନ୍ତି ଯେ ଦିବମ୍ ତାନ୍ ଦସ୍ୟୁନ୍ ବିଧୁନମି ଅଜ୍ଞାନ ପୂର୍ବସ୍ମାନ ପଦାଭ୍ୟା। ଭଗବାନଙ୍କ ବ୍ୟବସ୍ଥାରେ ଯେ ଯେଉଁମାନେ କେଉଁମାନେ ଉନ୍ନତ ସ୍ଥଳକୁ ଯିବେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ଉନ୍ନତ ଲୋକକୁ ଯିବେ, କିନ୍ତୁ ଯେଉଁମାନେ ସତ୍ୟଗୁଣରେ ନାହାନ୍ତି ସେମାନେ କେବେ ଉନ୍ନତ ଲୋକକୁ ଯାଇପାରିବେ ନାହିଁ। ବୈଜ୍ଞାନିକ ମାନେ ପ୍ରଭୁପାଦ ମହାରାଜ ଏ କଥାଟି କହନ୍ତି, ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥୀ ମୋତେ କହିଛନ୍ତି ଯେ ମଡର୍ନ ଆଟେମ୍ପ୍ଟ ଟୁ ଗୋ ଟୁ ଦ ମୁନ୍ ଇଜ୍ ଅଲସୋ ଆନ୍ ଆଟେମ୍ପ୍ଟ ବାଇ ଇନଫେରିୟର୍ ମ୍ୟାନ୍ ଟୁ ଗୋ ଟୁ ସ୍ୱର୍ଗଲୋକ ବାଇ ଆର୍ଟିଫିସିଆଲ୍ ମେକାନିକାଲ୍ ମିନ୍ସ, ଦିସ୍ ଆଟେମ୍ପ୍ଟ କ୍ୟାନ୍ ନଟ୍ ବି ସକ୍ସେସ୍ଫୁଲ୍। ଆମେ ଯେଉଁ ଚିନ୍ତା କରୁଛେ ଚନ୍ଦ୍ରଲୋକକୁ ଯିବା, ମଙ୍ଗଳ ଲୋକକୁ ଯିବା, ସେଠୁ ସବୁ ଧନ ସମ୍ପତ୍ତି ଆଣିକି ଆମେ ଉପଭୋଗ କରିବା, ଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ। ଇଦମ୍ ମଧ୍ୟ ମହାରବ୍ଧ ଇଦମ୍ ପ୍ରାପ୍ସ୍ୟ ମନୋରଥମ୍ ଇଦମସ୍ତି ଦମପିମେ ଭବିଷ୍ୟତି ପୁନର୍ଧନ, ଆହୁରି ଅଧିକ ଧନ ପାଇବା। ଏ ପୃଥିବୀରେ ଯେତିକି ଧନ ଅଛି ସେତିକି ହଉନି, ଚନ୍ଦ୍ରଲୋକ ଧନ ଆଣି ଆମେ ଆନନ୍ଦ ଉପଭୋଗ କରିବା, ଚନ୍ଦ୍ରଲୋକ ପ୍ଲଟ୍ ବିକ୍ରି ହେଉଛି କି ନବା ପାଇଁ, ବୈଜ୍ଞାନିକ ମାନଙ୍କ ସହିତ କଣ୍ଟାକ୍ଟ କଲେ ସେ ଦେବେ ପ୍ଲଟ୍ ଦେବେ। ତେଣୁ ଏହିଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ଏଠି ଇନ୍ଦ୍ର ନିଜେ କହୁଛନ୍ତି ସେମାନେ ସ୍ୱର୍ଗର ଅଧିପତି, ସେମାନେ କହୁଛନ୍ତି ଯେଉଁମାନେ ଆରୁକ୍ଷନ୍ତି, ଯେଉଁମାନେ ଉର୍ଦ୍ଧ୍ୱକୁ ଯିବା ପାଇଁ ଚେଷ୍ଟା କରନ୍ତି, ମାୟା ଯେମିତି ରାବଣ ଚାହୁଁଥିଲେ ସିଡ଼ି ବନେଇ ଦେବେ ସ୍ୱର୍ଗକୁ ଯିବେ, ଆଉ ପୁଣ୍ୟକର୍ମ କରିବା ଦରକାର ନାହିଁ, ବେଦ ଆଶ୍ରୟ ନେବା ଦରକାର ନାହିଁ, ସିଡ଼ି କରିଦେବେ ସେ। ସେଇଭଳି ଭାବରେ ଏଇଭଳି ମାୟାରେ ଯେଉଁମାନେ ଚାହାନ୍ତି ଉନ୍ନତ ଲୋକ ଯିବା ପାଇଁ, ଯେ ଦିବମ୍ ସ୍ୱର୍ଗ ଲୋକ ଯିବା ପାଇଁ ଚାହାନ୍ତି, ତାଙ୍କୁ ତାନ୍ ଦସ୍ୟୁନ୍ ବିଦୁନୋମୀ ଅଜ୍ଞାନ ପୂର୍ବସ୍ମାତ୍ ପଦାଦଥ, ସେମାନେ ଅଜ୍ଞାନ ବ୍ୟକ୍ତି, ସେମାନେ ପ୍ରକୃତ ଜାଣିନାହାନ୍ତି କେଉଁଭଳି ଭାବରେ ଉପରକୁ ଯିବାକୁ ପଡ଼େ, ତେଣୁ ମୁଁ ତାଙ୍କୁ ପୁଣି ତଳକୁ ପଦେଇ ପକେଇ ଦିଏ, ବିଦରାମି ମୁଁ ତାଙ୍କୁ ବିଧୁନାମି ତାଙ୍କୁ ପୁଣି ତାକୁ ତଳକୁ ପକେଇ ଦିଏ, ଯେଉଁଥିରେ କି ଜ୍ଞାନ ଅଜ୍ଞାନ ଦ୍ୱାରା ସେମାନେ ଏଇଭଳି କାର୍ଯ୍ୟ କରୁଛନ୍ତି। ପୂର୍ବସ୍ପାତ ପଦାଦଧି, ଆହୁରି ଯେଉଁ ସ୍ଥଳରେ ଥିଲେ ସବୁଠାରୁ ନିମ୍ନ ସ୍ଥଳ ହେଉଛି ରସାତଳ, ତାଠୁ ଆଉ ତଳକୁ ଆଉ ଲୋକ ନାହିଁ, କିନ୍ତୁ ତାଠୁ ମଧ୍ୟ ତଳକୁ ମୁଁ ପକେଇ ଦିଏ। କେଉଁଠିକି ନା ଯେଉଁ ନର୍କ ରହିଛି, 28 ନର୍କ ରହିଛି, ସେଇଠିକି ପଠେଇ ଦିଏ ମୁଁ ତାଙ୍କୁ, ଇନ୍ଦ୍ର ନିଜେ କହୁଛନ୍ତି। ତେଣୁ ବଳିଙ୍କୁ ବହୁତ ପ୍ରକାର ଏଭଳି ଭାବରେ ଅପମାନ ସୂଚକ କଥା କହିଛନ୍ତି। ପ୍ରକୃତ କଥା ସତ, କିନ୍ତୁ ବଳିଙ୍କୁ ମଧ୍ୟ ସେ ବହୁତ ପ୍ରକାର ଅପମାନ ସୂଚକ କଥା କହିଛନ୍ତି। ତେଣୁ ବଳି ବର୍ତ୍ତମାନ କହୁଛନ୍ତି ଯେ ସଂଗ୍ରାମେ ବର୍ତ୍ତମାନ କାଳ ଚୋଦିତ କର୍ମଣାମ କେତି ଜୟ ଅଜୟ ମୃତ୍ୟୁ ସର୍ବେଶାଂଶୁ ଅନୁକ୍ରମାତ୍। ହେ ଇନ୍ଦ୍ର, ତୁମେ ବହୁତ ବଡ଼ ବଡ଼ କଥା କହୁଛ, ବଳି ମଧ୍ୟ କମ୍ କମ୍ ବ୍ୟକ୍ତି ନୁହନ୍ତି। ଆମର ବର୍ଣ୍ଣନା କରାଯାଇଛି ବଳି ଚନ୍ଦ୍ରଙ୍କ ସୂର୍ଯ୍ୟ ଦୁଶୁଛନ୍ତି ଏବଂ ଇନ୍ଦ୍ର ସୂର୍ଯ୍ୟଙ୍କ ସଦୃଶ ଦୁଶୁଛନ୍ତି ଯୁଦ୍ଧରେ। ଆମେ ବହୁତ ସର୍ଟକଟ୍ରେ କହିଛେ, ତେଣୁ ବିସ୍ତାର ଭାବେ ବର୍ଣ୍ଣନା କରିନେ, କାରଣ ଆମ ସମୟ ବହୁତ କମ୍ ଅଛି। ତେଣୁ ଏଠି କୁହାଯାଉଛି, ବଳି ମହାରାଜ କହୁଛନ୍ତି ଯେ ସଂଗ୍ରାମେ ବର୍ତ୍ତମାନ, ଜଣେ ଆମେ ଯଦି ସଂଗ୍ରାମ କରୁଛେ, ଯେମିତି ଆମର ଭଗବାନ କହିଛନ୍ତି ଯେ ଯେତେବେଳେ ଅର୍ଜୁନ ଚଳୁଥିଲେ ନା ମୁଁ ଯୁଦ୍ଧ କରିବି ନାହିଁ, ଭଗବାନ ସବୁ ପ୍ରକାର ତୁମକୁ ବୁଝେଇ ଦେଲେ, ତୁମେ ଆତ୍ମା ସମ୍ବନ୍ଧରେ ଚିନ୍ତା କରିବ ତାହେଲେ ଆତ୍ମାର ମୃତ୍ୟୁ ନାହିଁ, ଯଦି ଶରୀର ସମ୍ବନ୍ଧରେ ଚିନ୍ତା କରିବ ତାହେଲେ ହତ ବା ପ୍ରାପ୍ତ ସ୍ୱର୍ଗମ ଜିତ୍ୱା ବା ଭୋକ୍ୟସ ମୟୀ ତସ୍ମାତ୍ ଉଦ୍ଦିଷ୍ଟ କୌନ୍ଦେୟ ଯୁଦ୍ଧାକୃତ ନିଶ୍ଚୟ। ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ମୁଁ ଚିନ୍ତା କରିଥିଲି କହିବି, କିନ୍ତୁ ସମୟ ନାହିଁ, ମୁଁ କହିପାରୁନି। ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ ଯେଉଁ ଭାବୁଥିଲେ, ବହୁତ ପ୍ରକାର ଚିନ୍ତା କରିଥିଲେ, ଯେଉଁ ଯୁକ୍ତି ଦେଇଥିଲେ, ଭଗବାନ ଦ୍ୱିତୀୟ ଅଧ୍ୟାୟରେ ସବୁ ଯୁକ୍ତିକୁ କାଟି ଦେଇଛନ୍ତି। ତେଣୁ ସେ କହୁଛନ୍ତି ଯେ ଯେଉଁମାନେ ସଂଗ୍ରାମରେ ଯୁଦ୍ଧରତ କରୁଛନ୍ତି ବର୍ତ୍ତମାନ, ଆଜିକାଲିର ଯେଉଁ ସଂଗ୍ରାମ ହେଉଛି, ଇଏ ହେଉଛି ଧର୍ମ ଅବିରୁଦ୍ଧ ସଂଗ୍ରାମ। ଭଗବାନ ମହାରାଜ କହିଛନ୍ତି ଦେଖନ୍ତୁ, ସେ ସଂଗ୍ରାମ ଯେଉଁ ହେଉଛି, ବଳି ସାମ୍ନାରେ ରହିଛନ୍ତି, ଇନ୍ଦ୍ର ସାମ୍ନାରେ ରହିଛନ୍ତି, କିନ୍ତୁ ଆମର ବର୍ତ୍ତମାନ ଯେଉଁ ସରକାରଙ୍କ ଦ୍ୱାରା ଯେଉଁ ଯୁଦ୍ଧ ହେଉଛି, ସରକାର ଯିଏ ରହିବେ, ଆମର ଆମର ପ୍ରଭୁ ଥିଲେ ମିଲିଟାରୀରେ, ଯିଏ ମିଲିଟାରୀ ହେଡ୍ ରହିବେ, ସେ ଯୁଦ୍ଧ କ୍ଷେତ୍ରରୁ ଯିବେନି, ସେ ରହିକି ଲୁଚିକି ରହିବେ ଏୟାର କଣ୍ଡିସନ ରୁମ୍ରେ, ସେଇଠି ଦେଖିବେ କମ୍ପ୍ୟୁଟରରେ, ଓ ତାଙ୍କୁ ଦିଅ ପଠାଅ, ତାକୁ ପଠାଅ, ସେମାନେ ମରିବେ, ଏଇଭଳି ଭାବରେ ସେ ନିର୍ଦ୍ଦେଶ ଦେବେ, କିନ୍ତୁ ଯୁଦ୍ଧ କ୍ଷେତ୍ରରୁ ଯିବେନି। ଯୁଦ୍ଧ ଯେଉଁମାନେ କ୍ଷତ୍ରିୟ ରହିଛି, ସ୍ପିରିଟ୍ ରହିଛି, ସେମାନେ ଯୁଦ୍ଧ କରିବେ। ଭଗବତ ଗୀତା 8:10 ବର୍ଣ୍ଣନା କରାଯାଇଛି, ଶୌର୍ଯ୍ୟ ତେଜ ଦ୍ରୁତି ଦକ୍ଷ ଯୁଦ୍ଧ ଚାପ୍ୟ ପଳାୟନ ଦାନମ ଈଶ୍ୱର ଭାବ ସେ କ୍ଷତ୍ର କର୍ମ ସ୍ୱଭାବଜମ୍। ଏ ଯୁଦ୍ଧରେ ପଳାୟନ କରିବେନି, ଇଏ ହେଉଛି କ୍ଷତ୍ରିୟ କର୍ମ। ତେଣୁ ବଳି ମହାରାଜ କହୁଛନ୍ତି ସଂଗ୍ରାମେ ବର୍ତ୍ତମାନ କାଳ ଚୋଦିତ କର୍ମଣା, ଏ କାଳ ଦ୍ୱାରା ଆମେ ବର୍ତ୍ତମାନ ଯୁଦ୍ଧ କରୁଛେ, ଆମର କର୍ମର ଫଳ ଆମେ ଭୋଗ କରିବା, କର୍ମଫଳ ରହିଛି କର୍ମଣାମ କୀର୍ତ୍ତି ଜୟ, ଯେଉଁମାନଙ୍କର ଜୟ ହେବ ସେମାନେ କୀର୍ତ୍ତିପ୍ରାପ୍ତ ହେବେ, ଏବଂ ଯେଉଁମାନଙ୍କର ପରାଜୟ ହେବ ଅଜୟ ସେମାନେ ମୃତ୍ୟୁପ୍ରାପ୍ତ ହେବେ। ସର୍ବେଶାଂଶୁ ଅନୁକ୍ରମାତ, ଇଏ ଗୋଟିଏ ପରେ ଗୋଟିଏ ଆସିବ, କାହାର ଜୟ ହେବ, କାହାର ପରାଜୟ ହେବ। ପ୍ରଭୁପାଦ ମହାରାଜ କହୁଛନ୍ତି ଦେୟାରଫୋର୍ ଇଭିନ୍ ଦୋ ଇନ୍ଦ୍ର ଥ୍ରେଟେନ୍ଡ ଦ୍ୟାଟ୍ ହି ୱୁଡ୍ ନାଓ କିଲ୍ ବଳି ମହାରାଜ ବାଇ ରିଲିଜିଂ ଦ ଥଣ୍ଡର ବୋଲ୍ଟ, ବଳି ମହାରାଜ ୱାଜ୍ ନଟ୍ ଆଟ୍ ଅଲ୍ ଆଫ୍ରେଡ୍। ଦିସ୍ ଇଜ୍ ଦ ସ୍ପିରିଟ୍ ଅଫ୍ କ୍ଷତ୍ରିୟ, ଏ କ୍ଷତ୍ରିୟ ରହିଛି, ଆମ ପ୍ରଭୁଙ୍କର କିଭଳି ଭାବ ଥିଲା ମୁଁ ଜାଣିନି, କିନ୍ତୁ ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ୍। କ୍ଷତ୍ରିୟ ଯିଏ ଯୁଦ୍ଧ କରିବ, ସେଥିରେ ଅର୍ଜୁନ କହିଲେ ନା କେମିତି ଏସବୁ ଯୁଦ୍ଧ କଲେ ଏସବୁ ବିଭିନ୍ନ ପ୍ରକାର ଅସୁବିଧା ହେବ, ଭଗବାନ କହୁଛନ୍ତି ଯେ ଯଦ୍ରିଚ୍ଛା ଚୁପନ୍ନ ସ୍ୱର୍ଗ ଦ୍ୱାରମ ପାବୃତମ ସୁଖୀନ କ୍ଷତ୍ରିୟ ପାର୍ଥ ଲଭତି ଯୁଦ୍ଧ ବିଦୃଶ୍ୟମ, ସେମାନେ ସୁଖ ପ୍ରାପ୍ତ ହୁଅନ୍ତି, ଯେମିତି ଆମେ ଭଗବାନ କଥା କହିବା ପାଇଁ ଆନନ୍ଦ ପ୍ରାପ୍ତ ହେଉଛେ, ଆପଣ ଭଗବାନ କଥା ଶୁଣିବା ପାଇଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେ କ୍ଷତ୍ରିୟ ତାକୁ ଯେତେବେଳେ କୁହାଯିବ ଆସନ୍ତୁ ଯୁଦ୍ଧ କରିବେ, ସେ ବହୁତ ଆନନ୍ଦରେ ଆସିବେ ଯୁଦ୍ଧ କରିବେ, ସେ ଚିନ୍ତା କରିବେନି ମୃତ୍ୟୁବରଣ କରିଛେ କି, ଏ କ୍ଷତ୍ରିୟ ସ୍ପିରିଟ୍ ରହିଛି। ତେଣୁ ବଳି ମହାରାଜ ଇନ୍ଦ୍ରଦେବ ଏମାନେ ସବୁ କ୍ଷତ୍ରିୟ, ତେଣୁ ତାଙ୍କର କ୍ଷତ୍ରିୟ ସ୍ପିରିଟ୍ ରହିଛି, ଯୁଦ୍ଧ କରିବା ପାଇଁ ତାଙ୍କର ଭୟ ନାହିଁ, ଭଗବାନ ସେ କଥା କହିଲେ, ଏସବୁ କଥା ରହିଛି, ଆମର କହି ସମୟ ନାହିଁ। ତେଣୁ ସେ କହୁଛନ୍ତି ଏ ସର୍ବେଶାଂଶ ଅନୁକ୍ରମାତ, ଇଏ ଗୋଟିଏ ପରେ ଗୋଟିଏ ଆସିବ, କାହାର ଜୟ ହେବ, ଜଣଙ୍କର ଜୟ ହେଲେ ଜଣଙ୍କର ପରାଜୟ ହେବ। ତେଣୁ ବଳି ମହାରାଜ ବହୁତ ବହୁତ ତତ୍ତ୍ୱ କଥା କହିଛନ୍ତି, ସେଥିପାଇଁ ଆମେ ଏଇଟା କହୁଛେ। ସେ କହୁଛନ୍ତି ତତ୍ ଇଦଂ କାଳ ରସନଂ ଜଗତ ପଶ୍ୟନ୍ତି ସୁରୟଃ, न हृष्यन्ति न शोचन्ति तत्र जोयम् अपण्डिता। भगवद्गीतारे अर्जुन प्रथम अध्यायरे बहुत कथा कहिले, से भाविले प्रकृतरे भगवान बोधे कहिबे ठीक अछि युद्ध करिवानि, तू चिंता करसुन। किंतु भगवान कहुछन्ति कोन, जते भगवान को शरण गले तले मोर आ ठीक बारे बुद्धि काम करूनि, मु आपन को शरण जाउछि, आपन ठीक कोन्तु कोटा मोर श्रेय। तेणु भगवान तं कहुछन्ति जे असोच्यान अनुशोचस्तं प्रज्ञावादस्त भाषसे गतासु न गतासंस्त नानुशोचति पंडिता। तुम बहुत पंडित भाई कथा कहुच, किंतु जो मैंने सूचना करवा कथा नुह असोच्यान अनुशोचस्त प्रज्ञावाद बहुत ज्ञानी भाई कथा कहुच, किंतु तुम्हें हूँ एक नंबर मूर्ख। भगवान परोक्ष भाव कौन सीधास कहले कहते जोटा सूचना करवा कथा नुह तुम सूचना करुच असोच्यान अनुशोचस्त प्रज्ञावाद बहुत बुद्धिमान भाई कथा कहुच, किंतु गतासु न गतासंस्त तुम्हें जो कौ ये मृत्युवरण करेंगे सी मृत्युवरण करेंगे ये सब जो शरीर विषय चिंता करुच ये अशु प्राण विषय चिंता कर गतासु न गतासुस्त ये गोटे प्राण चलीगला आ गए प्राण आसव जो नाम सोचते पंडिता जो मैंने प्रकृत पंडित व्यक्ति जो मैंने प्रकृत बुद्धिमान व्यक्ति से विषय चिंता करती ना। तेणु बलि महाराज मध्य से ज्ञान प्राप्त होती कारण प्रहलाद से नाती तेणु से प्रहलाद ज्ञान प्राप्त होती तेणु सी कहते ये भक्त भक्त से शरण अच्छा तेणु भक्ति ज्ञान तक अच्छी बलि महाराज ये युद्ध इत्यादि करे संग फल असुर मान स्वभाव हूँ से भाव से विरोध में जीवे भगवान को ग्रहण करेंगे ना, कि ये हूँ भक्त से भगवदगीता दशम अध्याय भगवान कहते जे प्रहलाद चास्मी दैत्याना जदिव दैत्य मैंने भगवान को शरण जाती ना, कि प्रहलाद हूँ एक्सेप्शन धारे आसि महाराज से मत एक्सेप्शन से दैत्य है भगवान भक्त से जो महाजन प्रहलाद और बड़ी ये सब महाजन द्वादश महाजन मानते दुईज महाजन तेणु महाजन जन गतास पंथा महाजन मान जहाँ कहे से पंथा को ही ग्रहण करवा ये गोटे प्रश्न पचारे धर्मवक युधिष्ठिर महाराज कथा कही आम ये कही बोधे महाजन जन गतास पंथा महाजन मान जहाँ कहे से आम ग्रहण करवा तेणु बलि महाराज महाजन मध्य से कथा कहते इदरम इदम काल रसन ये सब काल प्रभाव रोच जगत पश्चिम सूर्य जो मैंने बुद्धिमान व्यक्ति से मैंने जगत को यही भाव देखती काल काल अधीन समस्त रही न मिशंती न शोचर कि चाहूँगे से मिलीगले से आनंदित हमें ना जदि कि चलीगला नष्ट से सूचना करती ना न हृष्यन्ति न शोचन्ति तत्र जोयम् अपण्डिता तेणु तुम्हें से तुम्हें प्रकृत बुद्धिमान व्यक्ति नुह तुम्हें अपंडित यदि वेदर त्रिवेद जानकी आस त्रिवेद पाठ कर बर्तमान यज्ञ करे अश्वमेध यज्ञ कर बर्तमान स्वर्ग इंद्र होच कि तथापि से सब बुद्धि तुम चली जाइ तुम भूल जाइ से सब बुद्धि अपंडित भाई कथा कौच मूर्ख भाई कथा कौच भगवान मत से कथा कही भगवद्गीता अष्टादश अध्याय भगवान कहते जे ब्रह्मभूत प्रसन्नात्मा न शोचती न कांक्षति सम सर्वेशु भूतेषु मद्भक्ति लभते पराम। आमर जो मैंने जीवभूत स्तर अच्छा त्रिगुण भूत रही सब सूचना और आकांक्षा रही कि जो मैंने त्रिगुण ऊर्ध गले ब्रह्मभूत स्तर को गले सब प्रसन्न रे सब आनंद रे ब्रह्मभूत प्रसन्नात्मा तांकर सूचना न था कि आकांक्षा न था न सोचती न कांक्षती तेणु से ही स्तर को गले समस्त सर्वेश भूते समस्त प्रति समान व्यवहार करेंगे भगवान जो भाई भाव समस्त प्रति समान व्यवहार करती से ब्रह्मभूत स्तर को जो मैंने जाती समस्त प्रति समान व्यवहार करेंगे से ही स्तर को गले जैसे भगवान भक्ति प्राप्त हे मत भक्ति लभते पराम से ही प्लाटफर्म दिस इज द प्लाटफर्म टू गेट डिवोशनल सर्विस भक्ति प्राप्त होगा जैसे से ही स्तर को गले कारण भक्ति ये भौतिक जगत नुह ये त्रिगुण नुह जो रही गोलोकेर प्रेमधन हरिनाम संकीर्तन हाँ हरे कृष्ण हरे राम हरे ये हूँ गोलोकेर प्रेमधन ये भौतिक जगत नुह आम उच्चारण करुचे भौतिक जगत त्रिगुण भितर रही उच्चारण करुचे तेणु अर्जुन जो पचारे ଭୀମାଚାର କଥଂ ଚେତାନ୍ ତ୍ରିଗୁଣା ନତି ବର୍ତ୍ତତେ। ଆମେ ତ୍ରିଗୁଣ ଭିତରେ ରହିକରି ଭଗବାନଙ୍କ ନାମ ଯେତେବେଳେ ନେବା ସେତେବେଳେ ତ୍ରିଗୁଣକୁ ଅତିକ୍ରମ କରିଯାଇ ପାଇଁ ପାରିବା। ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଛନ୍ତି କଥା, ମାଂଚ ଯୋଗ ଅବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ୍ ସମତି ତେତାନ୍ ବ୍ରହ୍ମ ଭୂୟାୟ କଳ୍ପତେ। ଯଦି ଭଗବାନଙ୍କର ଏହିପରି ଭାବରେ ଆମେ ଭଜନ କରିବା, ଆରାଧନ କରିବା, ତାହେଲେ ତ୍ରିଗୁଣକୁ ଅତିକ୍ରମ କରିଯାଇପାରିବା ବା ବ୍ରହ୍ମଭୂତ ସ୍ତର ପ୍ରାପ୍ତ ହେବା। ତେଣୁ ସେହି ସ୍ତରକୁ ଆସିଲେ ଆମେ ପ୍ରକୃତ ଭକ୍ତି ଆରମ୍ଭ ହେବ, ମଦ୍ ଭକ୍ତି ଲଭତେ ପରା। ତେଣୁ ଭଗବାନ ବଳି ମହାରାଜ ଏହିଭଳି ଭାବରେ କଥା କହିଲେ, ବଳି ଶୋଷନାଶ ସ୍ପୃଷ୍ଟ ପ୍ରତ୍ୟାପ ନେନ୍ଦ୍ରିୟ ସ୍ମୃତି ପରାଜିତୋପି ନା ଖିଦ୍ୟତ୍ ଲୋକତତ୍ତ୍ୱ ବିଚକ୍ଷଣ। ଯଦିଓ ସେ ଦେଖୁଛନ୍ତି ପରାଜିତ ହେଇଯାଉଛନ୍ତି, କିନ୍ତୁ ତଥାପି ସେ ବିଚଳିତ ହେଉନାହାନ୍ତି। ଦୁଃଖେଶୁ ଅନୁଦ୍ୱିଗ୍ନ ମନା ସୁଖେଶୁ ବିଗତ ସ୍ପୃହ ବୀତରାଗ ଭୟକ୍ରୋଧ ସ୍ଥିତଧି ମୁନିରୁଚ୍ୟତେ। ପଞ୍ଚାବନରୁ ବାସ୍ତରୀ ଏ ଅଠଟି ଶ୍ଳୋକରେ ଭଗବାନ କହୁଛନ୍ତି ସ୍ଥିତ ପ୍ରଜ୍ଞାର କିଭଳି ଲକ୍ଷଣ। କାରଣ ଅର୍ଜୁନ ପଚାରିଥିଲେ ସ୍ଥିତ ପ୍ରଜ୍ଞାର କ'ଣ ଲକ୍ଷଣ, ଆମେ ଦେଖୁଛେ ବଳି ମହାରାଜ ସେଇଭଳି ସ୍ଥିତ ପ୍ରଜ୍ଞା ଥିଲେ। ଯଦିଓ ସେ ଦେଖୁଛନ୍ତି ଯେ ସେମାନେ ହାରିବା ପାଇଁ ବସିଛନ୍ତି, ଭଗବାନ ତାଙ୍କ ପାଖରେ ରହିଛନ୍ତି, ସେ ସାହାଯ୍ୟ ପାଉଛନ୍ତି ଭଗବାନଙ୍କ ଠାରୁ, ତେଣୁ ସେ ଜାଣିଲେଣି ସେ କ'ଣ ସେମାନେ ପରାଜୟ ଲାଭ କରିବେ, କିନ୍ତୁ ତଥାପି ସେ ବ୍ୟସ୍ତ ହେଉନାହାନ୍ତି, ବ୍ୟତିବ୍ୟସ୍ତ ହେଉନାହାନ୍ତି। ତେଣୁ ପରାଜିତ ବି ନା ଖିଦ୍ୟତ୍, ଯଦିଓ ପରାଜିତ ହେଇଛନ୍ତି ତଥାପି ସେ ଦୁଃଖ କରୁନାହାନ୍ତି। କାହିଁକି ନା ଲୋକ ତତ୍ତ୍ୱ ବିଚକ୍ଷଣ, ସେ ତତ୍ତ୍ୱ ଜାଣନ୍ତି, ଭଗବତ ତତ୍ତ୍ୱ ଜାଣନ୍ତି, ପ୍ରହ୍ଲାଦ ମହାରାଜଙ୍କର ସେ ଶିଷ୍ୟ। ତେଣୁ ପ୍ରହ୍ଲାଦ ମହାରାଜ ଶ୍ଳୋକରେ କହୁଛନ୍ତି ଯେ ଏଭ୍ରିୱାନ୍ ଇନ୍ କ୍ରିଷ୍ଣ କନସିୟସନେସ୍ ସୁଡ୍ ଏକ୍ଜିକ୍ୟୁଟ୍ ହିଜ୍ ଡ୍ୟୁଟି ୱିଦାଉଟ୍ ରିଗାର୍ଡ ଫର୍ ଭିକ୍ଟ୍ରି ଅର୍ ଡିଫିଟ୍। ଯେଉଁମାନେ ଅନ୍ତତଃ ପକ୍ଷେ କୃଷ୍ଣ ଚେତନାରେ ମାର୍ଗରେ ଅଛନ୍ତି, ସେମାନେ ତାଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ନିର୍ଦ୍ଧାରଣ କରାଯାଇଛି, ଗୁରୁ ସାଧୁ ଶାସ୍ତ୍ର ଗୁରୁ ଏମାନେ କହିଛନ୍ତି ଏଇଟା ଏଇ କର୍ତ୍ତବ୍ୟ ତୁମର, ସେ କର୍ତ୍ତବ୍ୟକୁ ପାଳନ କରିବେ ୱିଦାଉଟ୍ ରିଗାର୍ଡ ଫର୍ ଭିକ୍ଟ୍ରି ଅର୍ ଡିଫିଟ୍। ଆମେ ହୁଏତ ଜୟ ପାଇଯାଇପାରିବା ବା ପରାଜୟ ବି ହେଇଯାଇପାରେ, ସେଥିରେ ଚିନ୍ତା କରିବା ଦରକାର ନାହିଁ, ଆମର କର୍ତ୍ତବ୍ୟ ସମ୍ପାଦନ କରିବା। ୱାନ୍ ମଷ୍ଟ ଏକ୍ଜିକ୍ୟୁଟ୍ ହିଜ୍ ଡ୍ୟୁଟି ଆଜ୍ ଅର୍ଡର୍ଡ ବାଇ କ୍ରିଷ୍ଣ ଅର୍ ଇଜ୍ ରିପ୍ରେଜେଣ୍ଟେଟିଭ୍ ଦ ସ୍ପିରିଚୁଆଲ୍ ମାଷ୍ଟର। ତେଣୁ ଭଗବାନ ତାଙ୍କ ଶାସ୍ତ୍ର ମାଧ୍ୟମରେ ଆମକୁ ବହୁତ ଉପଦେଶ ଦେଇଛନ୍ତି, ଏବଂ ତାଙ୍କର ପ୍ରତିନିଧି ଗୁରୁ ହିସାବରେ ସେ ମଧ୍ୟ ଆମକୁ ଉପଦେଶ ଦେଉଛନ୍ତି। ତେଣୁ ସେହି ଅନୁସାରେ ଆମେ କାର୍ଯ୍ୟ କରିବା, ହତୋତ୍ସାହ ହେବା ନାହିଁ, ଅବଶ୍ୟ ରଖିବେ କୃଷ୍ଣ, ଏହିସବୁ ବିଶ୍ୱାସ ରଖିବାର ଅଛି, ଉତ୍ସାହ କରିବାର ଉତ୍ସାହ ଆସିବାର ଅଛି, ଏହି ସତ୍ସଙ୍ଗ ମାଧ୍ୟମରେ ସେ ଉତ୍ସାହ ଆସିବ, ଏବଂ ନିଶ୍ଚୟ କରିବାର ଅଛି, ନିଶ୍ଚିନ୍ତ ଭାବରେ ଏହି ରାସ୍ତା ହିଁ ଏକମାତ୍ର ପନ୍ଥା, ଅନ୍ୟ କୌଣସି ପନ୍ଥା ନାହିଁ। ବ୍ରହ୍ମା ତାଙ୍କର ଭାଗବତମ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ନ ବ୍ରହ୍ମା ସେ କହୁଛନ୍ତି ନିର୍ଦ୍ଧାରଣ କରିଯାଇଛନ୍ତି, ନିଶ୍ଚିନ୍ତ କରିଦେଇଯାଇଛନ୍ତି, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶତା ସଂସ୍କୃତା ବିହ ଭକ୍ତି ଯୋଗ ଭଗବତୀ ନାମ ଗ୍ରହଣାଦି ବା ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ। ତିନିଥର ସମସ୍ତ ବୈଦିକ ଅଧ୍ୟୟନ କଲେ, ତ୍ରିଣାନୁଖ ଅନୁଖ୍ୟା କୁଟସ୍ଥୋ ତଦ୍ୟବସ୍ତ କୁଟସ୍ଥୋ ରତିରାତ୍ମନ ଯତ ଭବେତ୍। ବ୍ରହ୍ମା ସମସ୍ତ ବୈଦିକ ଶାସ୍ତ୍ରକୁ ତିନିଥର ଅଧ୍ୟୟନ କଲେ, କେଉଁଟା ପନ୍ଥା କେଉଁଟା ଠିକ୍ କଥା, ତେଣୁ ସେ ଏଇଟାକୁ ନିଶ୍ଚିନ୍ତ କଲେ ଯେ ଯଦି ଅନ୍ୟ କୌଣସି ଉପାୟ ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଶିବଜୀ ଏଠି ଅଛନ୍ତି କହିଲେ ମଙ୍ଗଳ ସେ ପ୍ରଦାନ କରନ୍ତି, ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ମଙ୍ଗଳଂ ପୁରୁଷୋତ୍ତମ, ଶିବଜୀ ମଙ୍ଗଳ ପ୍ରଦାନ କରନ୍ତି, ନହିଁ ଏତେ ଅନ୍ୟ ଶିବ ପନ୍ଥା, ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ, ବିଶଦା ସଂସ୍କୃତା ବିହ ଆମେ ଏଇ ସଂସ୍କୃତ ବା ଏ ସଂସାରରେ ପଶିଯାଇଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ରୂପକ ସଂସାରରେ ପଶିଯାଇଛେ, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁଃସ୍ତରେ କୃପାପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ। ଗୋବିନ୍ଦମ 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 ମୂଢ଼ମତେ। ଶଙ୍କରାଚାର୍ଯ୍ୟ ମଧ୍ୟ ସେ କଥା କହୁଛନ୍ତି, ଗୋବିନ୍ଦଙ୍କର ଭଜନ କର ବୋଲି କହୁଛନ୍ତି। ନହେଲେ ପୁଣି ମାତୃକୁ ଆସିବା, ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ। ଇହ ସଂସାର ବହୁ ଦୁସ୍ତାରେ ଆମେ ପାର ହେଇପାରିବା ନାହିଁ, କୃପା ଅପାରେ ପାହି ମୁରାରେ ଭଗବାନଙ୍କର ଶରଣରେ ଗଲେ, ଗୋବିନ୍ଦଙ୍କର ଭଜନ କଲେ ତାହେଲେ ହିଁ ଆମେ ଏ ଜନ୍ମ ମୃତ୍ୟୁକୁ ପାର ହେଇପାରିବା। ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି, ନହିଁ ଅଛି ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତାଭିହ ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭବେତ। ଭଗବାନଙ୍କୁ ଭକ୍ତି କଲେ ହିଁ ଆମେ ଏଇ ଦୁଃଖ ସଂସାର ମୁକ୍ତି ପାଇପାରିବା। ତେଣୁ ବର୍ତ୍ତମାନ ଯେ ବଳି ମହାରାଜ ସେ ଆମକୁ ସେଥିପାଇଁ ପ୍ରଭୁପାଦ ମହାରାଜ କହୁଛନ୍ତି, ଆମର ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ପନ୍ଥା ନାହିଁ। ଆମେ ଯେଉଁ କୃଷ୍ଣ ଚେତନା ଗ୍ରହଣ କରିଛେ ତାଠାରୁ ଆଉ ଅନ୍ୟ କୌଣସି ବିକଳ୍ପ ନାହିଁ। ଆଉ ଉନ୍ନତର କଥା କ'ଣ କହିବା, ଆଠାରୁ ଅନ୍ୟ ଉନ୍ନତର ଅନ୍ୟ ମଙ୍ଗଳକର ପନ୍ଥା ଆଉ କିଛି ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା। ବ୍ରହ୍ମା କହୁଛନ୍ତି, କିଭଳି କହୁଛନ୍ତି ନା, ତିନିଥର ସମସ୍ତ ବେଦକୁ ଅଧ୍ୟୟନ କରିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବେଦରେ, ସମସ୍ତ ବେଦରେ କୁହାଯାଉଛି ଲକ୍ଷ ଶ୍ଳୋକ ଥିଲେ ବର୍ତ୍ତମାନ କମିଯାଇଛନ୍ତି। ବିଭିନ୍ନ ଯେଉଁ ପୁରାଣ ଅଛନ୍ତି ସେଥିରେ କେତେ 300,000 ଶ୍ଳୋକ ଅଛନ୍ତି, ଏବଂ ରାମାୟଣରେ 25,000 ଶ୍ଳୋକ ରହିଛନ୍ତି, ମହାଭାରତରେ ଲକ୍ଷ ଶ୍ଳୋକ ଅଛନ୍ତି, ଏଭଳି ଭାବରେ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି। ଆମେ ଗୋଟିଏ ଭଗବତ ଗୀତା 700 ଶ୍ଳୋକ ପଢ଼ିବା ପାଇଁ ଆମର ଜୀବନ ବିତି ଯାଉଛି, ଆମେ ପଢ଼ିପାରୁନେ। ଭାଗବତଙ୍କର 18,000 ଶ୍ଳୋକ ଅଛନ୍ତି। ତେଣୁ ବ୍ରହ୍ମା ତାଙ୍କ ଚତୁର୍ମୁଖ, ଏବଂ ତାଙ୍କର ଯେଉଁ ରହିଛି ଜ୍ଞାନ ଆମେ ଚିନ୍ତା କରିପାରିବାନି, ଏତେ ଜ୍ଞାନ ତାଙ୍କର ରହିଛି। ଏ ଭୌତିକ ଜଗତ ସେ ସୃଷ୍ଟି କରୁଛନ୍ତି, ବିସ୍ତାର କରୁଛନ୍ତି। ଆଜି ଏହା ଯେଉଁ ଯେଉଁ ସୃଷ୍ଟି ଦେଖୁଛେ ଏସବୁ ବ୍ରହ୍ମାଙ୍କ ଦ୍ୱାରା ହେଇଛି, ଏତେ ଜ୍ଞାନ ତାଙ୍କର ରହିଛି। ତେଣୁ ସେ ତିନିଥର ଅଧ୍ୟୟନ କଲେ, କାରଣ ଗୋଟେ ଥର କାଲି ଭୁଲ ହେଇଯିବ କି? ବ୍ରହ୍ମା କହୁଛନ୍ତି, ମୋର ଜିଭରେ କେବେ ମିଥ୍ୟା ଆସେ ନାହିଁ, କାହିଁକି ମୁଁ ସବୁବେଳେ ଭଗବାନଙ୍କୁ ଧ୍ୟାନ କରୁଛି। ନ ଭାରତୀ ଅଙ୍ଗ ମୃଷୋ ପିଲାବତେ, ମୋର ଜିଭରେ କେବେ ମିଥ୍ୟା ଆସେ ନାହିଁ, କାରଣ ସେ ଏତେ ଉନ୍ନତ ସ୍ଥିତିରେ ଅଛନ୍ତି, ଭଗବାନଙ୍କ ଶୁଦ୍ଧ ଭକ୍ତ। ସେ ଥରେ ପଢ଼ି ଦେଇକରି ଜାଣିଲେ ଯେ ପ୍ରକୃତରେ ଏ ଯେ ଭକ୍ତି ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ, କିନ୍ତୁ ତଥାପି ଆମକୁ ଦେଖିବା ପାଇଁ ଆମକୁ ଆହୁରି ନିଶ୍ଚିନ୍ତ କରିବା ପାଇଁ ଆଉ ଦ୍ୱିତୀୟ ଥର ପଢ଼ିଲେ, ତାହେଲେ ମୁଁ ଜାଣିଲି ନ ଏଇଟା ହିଁ ଶ୍ରେଷ୍ଠ, ଆଉ ଆଠର ଉନ୍ନତର କିଛି ନାହିଁ। କିନ୍ତୁ ତଥାପି ଆମକୁ ଉଦ୍ବୋଧ କରିବା ପାଇଁ ସେ ତୃତୀୟ ଥର ପୁଣି ପଢ଼ିଲେ ତ୍ରିଳାବୃତ ଅନକ୍ଷା। ତିନିଥର ସେ ଅଧ୍ୟୟନ କଲେ, ଆମ ପାଇଁ କୃପା କରି ସେ ଅଧ୍ୟୟନ କରିଛନ୍ତି, ଏବଂ ସିଦ୍ଧାନ୍ତଟି ପ୍ରକାଶ କରୁଛନ୍ତି ଯେ ବାସୁଦେବ ଭଗବତୀ, ଭଗବାନ ଯିଏକି ବାସୁଦେବ, ଯିଏକି ଶୁଦ୍ଧ ସତ୍ୟସ୍ତରର, ସେହି ବାସୁଦେବଙ୍କୁ ଯଦି ଆମେ ଭକ୍ତି କରିପାରିବା ତାହେଲେ ସେଇଟା ହେଉଛି ଶ୍ରେଷ୍ଠ, ଆଠୁ ଆଉ ଉନ୍ନତର କିଛି ନାହିଁ। ହରେ ନାମ ହରେ ନାମ ହରେ ନାମ କେବଳ କଳୌ ନାସ୍ତେବ 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 ଗତିର ଅନ୍ୟଥା। ବୃହତ ନାରଦ ପୁରାଣରେ ମଧ୍ୟ ଏକଥା ତିନିଥର ଲେଖା କୁହାଯାଉଛି, କାରଣ ଏ ଯେଉଁ ରହିଛି ସିଦ୍ଧାନ୍ତ ରହିଛି ଆଦର ଗୁରୁତ୍ୱ ଆରୋପ କରିବା ପାଇଁ କୁହାଯାଉଛି, ଏବଂ ନିଷେଧାତ୍ମକ ଭାବରେ ମଧ୍ୟ ତିନିଥର କୁହାଯାଉଛି ଗୁରୁତ୍ୱ ଆରୋପ କରିବା ପାଇଁ କୁହାଯାଉଛି। ତେଣୁ ଆମକୁ ଏ କୃଷ୍ଣ ଚେତନା ଗ୍ରହଣ କରିବାକୁ ପଡ଼ିବ, ଏ କୃଷ୍ଣ ଚେତନାର ଅନ୍ୟ କୌଣସି ବିକଳ୍ପ ନାହିଁ, ଦେର୍ ଇଜ୍ ନୋ ଅଲ୍ଟରନେଟିଭ୍ ଟୁ କୃଷ୍ଣ କନସିୟସନେସ୍। ଏ ଉତ୍ସାହ ନିଶ୍ଚୟ ଏବଂ ଧୈର୍ଯ୍ୟ ଧାରଣ କରି ଆମେ ଏଭଳି ଭାବରେ ଆଗେଇବାକୁ ପଡ଼ିବ ଆମ ଜୀବନରେ। ତେଣୁ ଏଇଭଳି ଭାବରେ ଯେତେବେଳେ ଏକାଦଶ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, ଅନ୍ତିମରେ କ'ଣ ହେଇଛି ନା, ଯେତେବେଳେ ବ୍ରହ୍ମା ଦେଖୁଛନ୍ତି ଯେ ଅସୁରମାନଙ୍କୁ ବ୍ରହ୍ମା ସୃଷ୍ଟି କରିଛନ୍ତି, ଦେବତାମାନଙ୍କୁ ସେହି ସୃଷ୍ଟି କରିଛନ୍ତି, ଅସୁରମାନେ ବି ରହିବେ, ଦେବତାମାନେ ବି ରହିବେ, ଦେବତାମାନେ ମଧ୍ୟ ମଝିରେ ମଝିରେ ଅସୁର ପାଲଟି ଯାଆନ୍ତି, କାଳର ପ୍ରଭାବରେ ସେସବୁ ହେଉଛି, କାଳ ବହୁତ ବଳଶାଳୀ ରହିଛି। ତେଣୁ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହିଲେ, ଯାହା ଦେବର୍ଷି ନାରଦ ତା ଭିତରେ ବହୁତ କଥା ରହିଛି, ଆମେ ସବୁ ସଂକ୍ଷେପରେ କହିଦେଇଛେ, ଯେଉଁ ରହିଛି ଜଣେ ନମୁଚି ନାମକ ଅସୁର ଅଛି, ନମୁଚି ଗୋଟେ ଅସୁର ଅଛି ଏଭଳି ଯେ ସେ ବଜ୍ର ଆଘାତ କଲେ ମଧ୍ୟ ତାହାର କିଛି ହେଉନି, ବେକ ଚାରିପଟେ ବୁଲିକି ପଳେଇ ଯାଉଛି ପୁଣି ଇନ୍ଦ୍ରଙ୍କ ପାଖକୁ, ବଜ୍ର ଦ୍ୱାରା ମରୁନି ସେ। ତେଣୁ ନାରଦ ମୁନି ତାଙ୍କ ପୂର୍ବରୁ ତାଙ୍କର ଜଣେ ସାଙ୍ଗକୁ ତାଙ୍କର ଜଣେ ବନ୍ଧୁକୁ ଇନ୍ଦ୍ର ମାରିଦେଇଥିଲେ ବୋଲି ସେ ଯାଇକି ନମୁଚିକୁ ଉସ୍କେଇକିରି ତାଙ୍କୁ ପଠେଇଛନ୍ତି ଏଠିକି। ତେଣୁ ନମୁଚି ଆସିଛନ୍ତି ଯୁଦ୍ଧ କରିବା ପାଇଁ, ନମୁଚି ସେ ବରପ୍ରାପ୍ତ ହେଇଥିଲେ ସେ କୌଣସି ଅସ୍ତ୍ରରେ ଶୁଖିଲା ଅସ୍ତ୍ର ବା ଓଦା ଅସ୍ତ୍ରରେ ମରିବେ ନାହିଁ। ଇଏ ଗୋଟେ ଅଦ୍ଭୁତ ବର ପାଇଥିଲେ। ତେଣୁ ଇନ୍ଦ୍ର ଯେତେବେଳେ ଯେତେ ଚେଷ୍ଟା କଲେ ବଜ୍ର ଆଘାତ କଲେ ସେ ବଜ୍ର ଖାଲି ନମୁଜିଙ୍କର ବେକ ଚାରିପଟେ ବୁଲିକିରି ପଳେଇ ଆସୁଛି, ସେ କିଛି କରିପାରୁନି। ତେଣୁ ଇନ୍ଦ୍ର ହତୋତ୍ସାହ ହେଇଗଲେ। ଯେଉଁ ବୃତ୍ରାସୁରକୁ ସେ ବଦ୍ଧ କରିଥିଲେ, ଯଦି ଦଧିଚିଙ୍କର ଅସ୍ଥିରେ ଏଇ ବଜ୍ର ନିର୍ମିତ ହେଇଛି, ଭଗବାନ କହିଛନ୍ତି ତମେ ବୃତ୍ରାସୁରକୁ ହତ୍ୟା କରିବ ଏଇ ବଜ୍ରରେ, ଭଗବାନ ଶକ୍ତି ଦେଇଛନ୍ତି ବଜ୍ରରେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଅସ୍ତ୍ରମାନଙ୍କ ଭିତରେ ମୁଁ ହେଉଛି ବଜ୍ର, ଦଶ ମଧ୍ୟରେ ଭଗବାନ କହିଛନ୍ତି। ତେଣୁ ସେଇ ବଜ୍ରକୁ ଯେତେବେଳେ ଆଘାତ କରୁଛନ୍ତି, ସେ ବେକର ଚାରିପଟେ ବୁଲି ପଳେଇ ଆସୁଛି। ତେଣୁ ଇନ୍ଦ୍ର ଭାବିଲେ ବୋଧେ ତାର ଟାଇମ୍ ଏକ୍ସପାୟାର୍ ହେଇଗଲା, ଏକ୍ସପାୟାର୍ ଡେଟ୍ ଏକ୍ସପାୟାର୍ ହେଇଗଲା ବୋଧେ ଭାବି ଚିନ୍ତା କରୁଛନ୍ତି। କିନ୍ତୁ ଯେତେବେଳେ ସେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ସେଇ ସମୟରେ ଆକାଶବାଣୀ ହେଲା, କହିଲା ଇଏ ନମୁଚି ଅସୁର ଏଭଳି ବର ପ୍ରାପ୍ତ ହେଇଛନ୍ତି, ସେ ଶୁଖିଲା ଅସ୍ତ୍ରରେ ମରିବେ ନାହିଁ କି ଓଦା ଅସ୍ତ୍ରରେ ମରିବେ ନାହିଁ, ତୁମେ ତାର ବ୍ୟବସ୍ଥା କର। ତେଣୁ ଇନ୍ଦ୍ରଦେବ ତାଙ୍କର ସେଇଭଳି ଭାବରେ ବୁଦ୍ଧି ରହିଛି, ସମସ୍ତେ ବେଦ ଅଧ୍ୟୟନ କରିଛନ୍ତି, ବୁଦ୍ଧି ରହିଛି। ତେଣୁ ସେଇ ସମୁଦ୍ର କ୍ଷୀର ସମୁଦ୍ର ତଟରେ ଯୁଦ୍ଧ ହେଉଛି, ତେଣୁ ସମୁଦ୍ରରେ ଯେଉଁ ଢେଉ ଆସୁଛି, ଫେଣ ସବୁ ଦେଖୁଛନ୍ତି, ସେ ଫେଣଟା କ'ଣ, ଏଇଟା ଶୁଖିଲା ନୁହଁ କି ଓଦା ନୁହଁ। ତେଣୁ ସେ ଫେଣରେ ଗୋଟେ ଅସ୍ତ୍ର ତିଆରି କରିଦେଲେ, ସେଇ ଫେଣଟାକୁ ଛାଡ଼ିଦେଲେ, ସେ ମୃତ୍ୟୁବରଣ କଲା ନମୁଚି। ଏଭଳି ଭାବରେ ବହୁତ ଅପୂର୍ବ ସବୁ ଯୁଦ୍ଧର ଲୀଳା ସବୁ ରହିଛି। ତେଣୁ ଆମ ପ୍ରଭୁ ଆସିଗଲେଣି, ଆମକୁ ଯାହା ଆମେ କହିଛେ ସେ ଔଷଧ ଦେବେ ବର୍ତ୍ତମାନ ଆପଣମାନଙ୍କୁ। ତେଣୁ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା, ଯଦି ବ୍ରହ୍ମା ଦେଖିଲେ ଯେ ଆଉ କୌଣସି ବର୍ତ୍ତମାନ ଅସୁରମାନେ ମୃତ୍ୟୁବରଣ କରିବାକୁ ବସିଲେଣି ଏବଂ ଅସୁରମାନେ ସଫା ହେଇଯିବେ, ତେଣୁ ଅସୁରମାନଙ୍କ ମଧ୍ୟ ଆବଶ୍ୟକତା ରହିଛି, ଏ ଭୌତିକ ଜଗତରେ ତାଙ୍କର ଆବଶ୍ୟକତା ରହିଛି। କାରଣ ସେସବୁ ଆମର ରହିଛି, ଆମର ଯେଉଁ ଭାବ ରହିଛି ସେ ଭାବରେ ଆମେ ପ୍ରାପ୍ତ ହେଉଛେ, ଜୀବନ ପ୍ରାପ୍ତ ହେଉଛେ। ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ଯୋ ଯତ୍ ସଦ ସ ଏବ ସ ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂସା ସ୍ୱଭାବ ଯା। ଆମର ପୂର୍ବ ଜନ୍ମ କର୍ମଫଳ ଅନୁସାରେ ଆମର ସେ ସ୍ୱଭାବ ହେଇଛି, କାହାର ସତ୍ୟଗୁଣର ସ୍ୱଭାବ ରହିଛି, କାହାର ରଜଗୁଣର ସ୍ୱଭାବ ରହିଛି, କାହାର ତମଗୁଣର ସ୍ୱଭାବ ରହିଛି। ତେଣୁ ରଜଗୁଣ ତମଗୁଣର ସ୍ୱଭାବରେ ଏ ରାକ୍ଷସ ଏବଂ ଦୈତ୍ୟ ଦାନବ ମାନେ ସୃଷ୍ଟି ହେଉଛନ୍ତି। ତେଣୁ ସେଇଠୁ ମଧ୍ୟ ସେମାନେ ଆସିବେ, ସତ୍ୟଗୁଣକୁ ଆସିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। କାହାକୁ ମାରିବେ, ଆମର ମୃତ୍ୟୁ ନାହିଁ। ନ ଜାୟତେ ମିୟତେ ବା କଦାଚିତ ନା ୟଂ ଭୂତା ଭବିତା ବା ନ ଭୂୟ, ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। କେତେଦିନ ଆମେ ଏଇ ଭୌତିକ ଜଗତରେ ଘୁରି ବୁଲୁଥିବା ଭଗବାନ ଭୁଲି। ତେଣୁ ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି, ସେମାନେ ପୁଣି ସତ୍ୟଗୁଣକୁ ଆସିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ତେଣୁ ବ୍ରହ୍ମା ପଠେଇଲେ ନାରଦକୁ ଏ ଯୁଦ୍ଧକୁ ବନ୍ଦ କର। ତେଣୁ ଦେବର୍ଷି ନାରଦଙ୍କ ମୁଖରୁ ଜମ୍ଭା ଏସବୁ ଇଏ କରିଥିଲେ, ଏସବୁ ଆସି ପୁଣି ଯୁଦ୍ଧ କଲେ, ତାଙ୍କଠୁ ଯେତେବେଳେ ଜମ୍ଭାସୁରକୁ ହତ୍ୟା କଲେ, ଦେବର୍ଷି ନାରଦ ଯାଇ ତାଙ୍କୁ ଉସ୍କେଇଲେ, ତମର ବନ୍ଧୁକୁ ହତ୍ୟା କରିଦେଲେଣି କିଏ ଇନ୍ଦ୍ର। ତେଣୁ ଇଏ ନମୁଚି ସବୁ ଆସିଲେ, ଏମାନେ ସବୁ ପୁଣି ମୃତ୍ୟୁବରଣ କଲେ। ତାପରେ ଭଗବାନ ପୁଣି ନାରଦଙ୍କୁ କହିଲେ ଯାଅ ଯାଅ, ତମେ ଆଉ ଯେଉଁ ଯୁଦ୍ଧ କରାଉଥିଲ ବର୍ତ୍ତମାନ ବନ୍ଦ କର, ତମେ ଯେଉଁ କଳି କରାଉଛ ସମସ୍ତ ଦେବସୁର ସଂଗ୍ରାମ ଯେଉଁ କରାଉଛ ସେସବୁ ବନ୍ଦ କର, ବର୍ତ୍ତମାନ ସମୟ ହେଇଯାଇଛି, ଅସୁରମାନେ ମୃତ୍ୟୁବରଣ କଲେଣି, ତାଙ୍କୁ ସବୁ ପଠାଅ। ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ସେ ଅସ୍ତଗିରି ନିକଟରେ ରହିଛନ୍ତି, ତପସ୍ୟା କରୁଛନ୍ତି, ଆହୁରି ଅଧିକ ତାଙ୍କର ଜ୍ଞାନ ଦରକାର, ତପସ୍ୟାରେ ରତ ରହିଛନ୍ତି ସବୁବେଳେ। ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ବାହାର କରିଛନ୍ତି, ଦେବତାମାନଙ୍କର ଗୁରୁ ବୃହସ୍ପତିଙ୍କ ପାଖରେ ମଧ୍ୟ ସେଇଟା ନାହିଁ, ସେଥିପାଇଁ ବୃହସ୍ପତିଙ୍କ ପୁତ୍ର କଚା ଆସିଥିଲେ ଶିକ୍ଷା କରିବା ପାଇଁ, ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ପଠାଇଲେ ନାରଦମୁନିକୁ, ନାରଦମୁନି ଯାଇ ଦେବତାମାନଙ୍କୁ କହିଲେ ଯେ ପିତାମହ ବ୍ରହ୍ମର୍ଷି ବର୍ତ୍ତମାନ କହୁଛନ୍ତି, ବ୍ରହ୍ମା କହୁଛନ୍ତି ଯେ ବର୍ତ୍ତମାନ ଯୁଦ୍ଧ ବନ୍ଦ କର। ତେଣୁ ଅସୁରମାନଙ୍କୁ କହିଲେ, ଦେବତାମାନେ ତାଙ୍କ କଥା ମାନିନେଲେ। ଏ ଦେବ ସ୍ୱଭାବ ଲକ୍ଷଣ ହେଉଛି ଏଇଟା, ସାଧୁ ଶାସ୍ତ୍ର ଗୁରୁ ଯାହା କହିବେ ସେଇଟା ଗ୍ରହଣ କରିବା, ଇଏ ହେଉଛି ଦୈବ ଗୁଣ ଏଇଟା। କିନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ମାନେ ସେମାନେ ଗ୍ରହଣ କରନ୍ତି ନାହିଁ, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରନ୍ତି। ତେଣୁ ଯାହା ହଉ, ବର୍ତ୍ତମାନ ନାରଦମୁନି ଅସୁରମାନ ପାଖକୁ ଯାଇ କହିଲେ, ଦେଖ ତମର ଯେ ସେନାପତି ବଳି ମୃତ୍ୟୁବରଣ କଲେଣି, ଆହୁରି ବହୁତ ସୈନ୍ୟ ମୃତ୍ୟୁବରଣ କଲେଣି, ବହୁତ ସେନାପତି ମୃତ୍ୟୁବରଣ କଲେଣି, ବର୍ତ୍ତମାନ ଯୁଦ୍ଧ ମୁଁ କହିଦେଇଛି, ଦେବତାମାନେ ବନ୍ଦ କରିଦେଇଛନ୍ତି, ତମେ ଏମାନଙ୍କୁ ସବୁ ନେଇଯାଅ, ନେଇକିରି ଆମ୍ବୁଲାନ୍ସ ଡାକ, 108 ଆମ୍ବୁଲାନ୍ସ ଡାକ, ସବୁ ନେଇକି ଯାଅ ହସ୍ତଗିରି ପାଖକୁ, ସେଇଠି ସେ ବର୍ତ୍ତମାନ ଶୁକ୍ରାଚାର୍ଯ୍ୟ ରହିଛନ୍ତି, ସେ ତୁମକୁ ପୁଣି ମନ୍ତ୍ର ଦ୍ୱାରା ତାଙ୍କୁ ପୁଣି ବଞ୍ଚାଇ ଦେବେ। କ'ଣ ସେଇଟା ଯେଉଁ ରହିଛି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର, ଭଗବାନ ମୃତ୍ୟୁଞ୍ଜୟ କିଏ ଶିବଜୀ ମୃତ୍ୟୁଞ୍ଜୟ। ତେଣୁ ଆମର ରହିଛନ୍ତି ମାର୍କଣ୍ଡେୟ, ଏ ଶିବଜୀଙ୍କର ଶରଣ ନେଇ ବର୍ତ୍ତମାନ ସେ ମୃତ୍ୟୁକୁ ଜୟ କରିଯାଇଛନ୍ତି। ତେଣୁ ସେ ଶୁକ୍ରାଚାର୍ଯ୍ୟ ମଧ୍ୟ ସେଇଭଳି ଭାବରେ ମନ୍ତ୍ର ପ୍ରାପ୍ତ ହେଇଛନ୍ତି, ସେ ମୃତ୍ୟୁକୁ କେମିତି ଜୟ କରିବେ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ସେ ରହିଛି, ତେଣୁ ତାଙ୍କୁ ନେଇ ସେ ବର୍ତ୍ତମାନ ସେମାନେ ଚାଲିଯାଇଛନ୍ତି। ବର୍ତ୍ତମାନ ଯୁଦ୍ଧ ବନ୍ଦ ହେଇଯାଇଛି, ବର୍ତ୍ତମାନ କ'ଣ ହବ ଆସନ୍ତାକାଲି ଆମେ ଆଲୋଚନା କରିବା। ଆମ କଥା ଏଠି ବିଶ୍ରାମ ନେବା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୌ ପ୍ରମାନନ୍ଦେ। ଜୟ ଶ୍ରୀ ପ୍ରଭୁପାଦ।